ଜନ୍ମରେ ସେ ଦାସୀପୁତ୍ର ଥିଲେ ଏବଂ ଗୋଟେ ଚତୁର୍ମାସରେ ତାଙ୍କର ସେ ଯେଉଁ ତାଙ୍କ ମା' ଯେଉଁ ମାଲିକଙ୍କର ଗୃହରେ ଦାସୀ ହିସାବରେ ଥିଲେ ସେଇ ଗୃହରେ ସବୁ ବ୍ରହ୍ମବାଦୀମାନେ ଆସିଥିଲେ ଏବଂ ତାଙ୍କୁ ସେବା କରି ତାଙ୍କର କୃପାରୁ ଏଇ ନାରଦମୁନି ଭଗବାନଙ୍କୁ ଦର୍ଶନ କରିଛନ୍ତି ଏବଂ ପରଜନ୍ମରେ ସେ ବ୍ରହ୍ମାଙ୍କର ପୁତ୍ର ନାରଦ ହେଇକି ଆସିଛନ୍ତି ଜନ୍ମଗ୍ରହଣ କରିଛନ୍ତି। ତେଣୁ ନାରଦମୁନି ଚାଲିଗଲା ପରେ ବ୍ୟାସଦେବ ଭଗବାନଙ୍କୁ ଧ୍ୟାନ କଲେ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇ ଭକ୍ତି ଯୋଗେଣ ମନସି ସମ୍ୟକ ପ୍ରଣୀତ ଅମଳେ ଅପସତ୍ ପୁରୁଷ ପୂର୍ଣ୍ଣ ମାୟାଙ୍କ ଗର୍ଭାଶୟ। ଭକ୍ତି ଯୋଗରେ ସେ ଭଗବାନଙ୍କର ଧ୍ୟାନ କରୁଥିଲେ ସେତେବେଳେ ସେ ଭଗବାନଙ୍କୁ ଦର୍ଶନ କଲେ। କିଭଳି ଦର୍ଶନ କଲେ ନା ଏ ମାୟା ଦେବୀ ଯିଏକି ଆମ ସବୁ କହିଲେ ଦୁର୍ଗା ଦେବୀ ଯିଏକି ସୃଷ୍ଟି ସ୍ଥିତି ପ୍ରଳୟର ଅଧିଷ୍ଠାତ୍ରୀ ଦେବୀ ଭଗବାନଙ୍କର ପକ୍ଷପଟେ ଦର୍ଶନ କଲେ ମାୟାଙ୍କ ଲପାଶ୍ରୟ। ଆଜି ଉଦ୍ଦେଶ୍ୟ ଦେବୀଙ୍କର କୃପାରୁ ଆଜି ଭାଗବତ କଥା ଆରମ୍ଭ ହେଉଛି। ତେଣୁ ଆମର ସଂକ୍ଷେପରେ ସୂଚନା ଦେବା ଗତ ବର୍ଷ ଆମେ ଯେଉଁ ଭାଗବତ କଥା କରିଥିଲୁ ଜାନୁଆରୀ ମାସରେ ସେ ସମୟରେ ମଧ୍ୟ ଡାକ୍ତରପୁର ମଙ୍ଗଳାଦେବୀଙ୍କ କୃପାରୁ ଆମେ ଭାଗବତ କଥା କରିପାରିଥିଲୁ। ଆମେ ସବୁଦିନେ କାକଟପୁର ଯିବା ଆସ କରୁଥିଲୁ ସେ ସମୟରେ। ତେଣୁ ଏ ବର୍ଷ ଏଇ ଉଦ୍ଦେଶ୍ୟରୀ ମାତାଙ୍କର କରୁଣାରୁ ଏଇ ଭାଗବତ କଥା ଏଠି ଆୟୋଜନ ହେଇଛି। ସେ ମାୟାଦେବୀଙ୍କୁ ଦର୍ଶନ କଲେ ଭଗବାନ ପଛପଟେ ମାୟାଙ୍କର ପାଞ୍ଚ ସ୍ୱୟଂ ଏ ମାୟାଦେବୀ କିଭଳି ନା ଜୟା ସମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ବରୋପି ମନୁଜେ ରଥମ ତାର୍କ ଚାଲୁ କରିଦେବେ। ଯେଉଁ ମାୟାଦେବୀ ତାଙ୍କର ଶକ୍ତି ଅପାର ରହିଛି ଏବଂ ତିନୋଟି ଗୁଣରେ ସମସ୍ତଙ୍କୁ ସେ ବାନ୍ଧିକି ରଖିଛନ୍ତି ସତ୍ୱ ରଜତମ ତ୍ରିଶୂଳ ଧାରଣ କରିଛନ୍ତି। ତ୍ରିଶୂଳ ତିନୋଟି ଶୂଳ ରହିଛି ଏ ସତ୍ୱ ରଜତମ ତିନି ଗୁଣର ପ୍ରତୀକ। ଶିବଜୀଙ୍କର ମଧ୍ୟ ସେଇଭଳି ତ୍ରିଶୂଳ ରହିଛି ସେ ମଧ୍ୟ ସେଇ ତିନୋଟି ଗୁଣର ପ୍ରତୀକ। ଏ ତିନୋଟି ଗୁଣରେ ଆମେ ସମସ୍ତେ ବନ୍ଧା ହେଇକି ରହିଛେ। ତେଣୁ ଯଦିଓ ଆମେ ଭଗବାନଙ୍କର ଉନ୍ନତର ଶକ୍ତି କିନ୍ତୁ ଏଇ ଭୌତିକ ଶକ୍ତି ହେଉଛି ଭଗବାନଙ୍କ ନିଜକର ଶକ୍ତି। ଏଇ ନିଜକର ଶକ୍ତି ଅଧୀନରେ ଆମେ ରହିଯାଇଛେ। ଇଏ ହେଉଛି ଅନର୍ଥ, ଇଏ ହେଉଛି ଭବରୋଗ, ଆମ ସମସ୍ତଙ୍କର ଏଇ ଭବରୋଗ। ଏଇ ଭବରୋଗକୁ ଦର୍ଶନ କଲେ ଯାହାଥିରେ ତେଣୁ ଅନର୍ଥୋପଶମ ସାକ୍ଷାତ ଭକ୍ତି ଯୋଗ ମଧ୍ୟରେ ଲୋକସ୍ୟା ଅଜାଣତ ବିଦ୍ୱାନ ଚକ୍ରେ ସ୍ଥାପିତ ସଙ୍ଗୀତା। ଲୋକମାନେ ଜାଣିନାହାନ୍ତି ଯେ ସେମାନେ ବନ୍ଦୀ ଅବସ୍ଥାରେ ଅଛନ୍ତି, ଏ ତାଙ୍କର ଭବରୋଗ। ତେଣୁ ଏହି ଭବରୋଗକୁ ଦୂର କରିବା ପାଇଁ ବିଦ୍ୱାନ ବ୍ୟାସଦେବ ଏହି ସାତ୍ୱତ ସଙ୍ଗୀତାକୁ ରଚନା କଲେ। ଏହି ଭାଗବତର ମହାତ୍ମା ଆସିଲେ। ଏ ଭାଗବତ ଏଭଳି ଯେଭଳି ଔଷଧ ଭଳି ଏ ଅମୃତ, ଆମେ କହିଲେ ଅମୃତ ଆଖ୍ୟା, ଏ ଅମୃତ ଭୌତିକ ଜଗତରେ ଯାହା ଜାତ ଶ୍ରେଣୀ ଧ୍ରୁବ ମୃତ୍ୟୁ ସବୁକିଛି ମୃତ୍ୟୁ ବରଣ କରୁଛି କିନ୍ତୁ ଏଇ ଭାଗବତ ହେଉଛି ଅମୃତ। ଏ ଭାଗବତ ଏଭଳି ଶାସ୍ତ୍ର ଯଶ୍ୟାମ ବୈ ଶ୍ରୀମାୟା ପୂର୍ଣ୍ଣ ଭାବରେ ଶ୍ରବଣ କରିନଥିଲେ ମଧ୍ୟ କେବଳ ଶ୍ରବଣ କରିବା ପାଇଁ ଆରମ୍ଭ କରିଛନ୍ତି। କୃଷ୍ଣ ପରମ ପୁରୁଷେ ଆର ଫଳ କ'ଣ ହେବ ନା ଭଗବାନ ଯିଏକି କୃଷ୍ଣ ଯିଏକି ଜଗନ୍ନାଥ ଯିଏକି ପରମ ପୁରୁଷ ତାଙ୍କର ପାଦପଦ୍ମରେ ଭକ୍ତି ଉତ୍ପଦରେ ଭକ୍ତି ଆସିବ, ଭଗବାନଙ୍କ ପାଦପଦ୍ମରେ ଆମେ ଭକ୍ତି ପ୍ରାପ୍ତ ହେବା। ଯେଉଁ ଭକ୍ତିର ମୁଖ୍ୟ ଲକ୍ଷଣ କୃଷ୍ଣ ପ୍ରେମ ସେ କଥା ପରେ ପ୍ରାପ୍ତ ହେବା, କିନ୍ତୁ ସାଙ୍ଗେ ସାଙ୍ଗେ ଆମେ ଯେଉଁ ଗୌଣ ଲକ୍ଷଣ ଅଛି ଶୋକ ମୋହ ଭୟ ଇଏ ହେଉଛି ଭବରୋଗ। ଭବରୋଗର ଲକ୍ଷଣ ହେଉଛି ଶୋକ ମୋହ ଏବଂ ଭୟ। ଶୋକ ହେଉଛି ଅତୀତ ପାଇଁ ଯାହା ଆମର ଥିଲା ଯଦି କିଛି ଚାଲିଗଲା ମୂଲ୍ୟବାନ ବସ୍ତୁ କିଛି ଚାଲିଗଲା ସେଥିପାଇଁ ଆମେ ଶୋକ କରୁଛେ ଏବଂ ବର୍ତ୍ତମାନ ଅବସ୍ଥାରେ ଆମେ ମୋହଗ୍ରସ୍ତ ହେଇକି ରହିଛେ। ଯେଉଁଭଳି ଭାବରେ ଅର୍ଜୁନ ମହାଭାରତ ଦେଇ ଭଗବାନଙ୍କର ଆଦେଶକୁ ଉଲ୍ଲଂଘନ କରୁଥିଲେ, ଯୁଦ୍ଧ କରିବା ପାଇଁ ମନା କରୁଥିଲେ, କିନ୍ତୁ ଜଣେ ଭଗବାନଠାରୁ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେଲେ ସେତେବେଳେ ସେ କହିଲେ ମୋର ବର୍ତ୍ତମାନ ମୋହ ଦୂର ହୋଇଛି। ତେଣୁ ଏଇ ଭାଗବତ ଶ୍ରବଣ କରିବା ମାତ୍ରେ ତାଙ୍କର ମୋହ ଦୂର ହୋଇଯିବ। ଶୋକ ମୋହ ଏବଂ ଭୟ, ଭବିଷ୍ୟତ ପ୍ରତି ଭୟ ରହିଛି, ଭବିଷ୍ୟତରେ କ'ଣ ହେବ, ଏବଂ ସବୁଠାରୁ ବଡ଼ ଭୟ ହେଉଛି ମୃତ୍ୟୁ ଭୟ। ତେଣୁ ଯେଉଁମାନେ ଏଇ ଭାଗବତଙ୍କୁ ଶ୍ରବଣ କରିବା ପାଇଁ ଆରମ୍ଭ କରିବେ ସେମାନଙ୍କର ଏ ଶୋକ ମୋହ ଭୟ ଦୂର ହୋଇଯିବ। ତେଣୁ ଏ ଯେଉଁ ଭାଗବତ ଇଏ ହେଉଛି ସମସ୍ତ ବେଦ ଇତିହାସ ନା ସାରଂ ସାରଂ ସମାଦୃତମ୍, ସମସ୍ତ ବେଦ ଇତିହାସର ସାର ଏଇ ଶ୍ରୀମଦ୍ ଭାଗବତ ରହିଛନ୍ତି। ତେଣୁ ଏଇ ଶ୍ରୀମଦ୍ ଭାଗବତରେ ଏକ ମହାପୁରାଣ ବୋଲି କୁହାଯାଉଛି, ଅନ୍ୟ ଯେଉଁ ପୁରାଣ ରହିଛନ୍ତି ମହାପୁରାଣ କୁହାଯାଉ ନାହିଁ। 18 ପୁରାଣରେ ଅନ୍ୟ ଯେଉଁ ପୁରାଣ ସବୁ ରହିଛନ୍ତି ମହାପୁରାଣ କୁହାଯାଏ ନାହିଁ, ଏଇ ଭାଗବତଙ୍କୁ ମହାପୁରାଣ କୁହାଯାଏ। କାହିଁକି ନା ଏଥିରେ 10 ବିଷୟ ରହିଛନ୍ତି, ଅତ୍ର ସର୍ବ ବିସର୍ଗସ୍ଥ କାମନ ପୋଷଣ ମୋତୟ ମନ୍ନପରେ ଇଶାନ ତଥା ନିରୋଧ ମୁକ୍ତିର ଆଶ୍ରୟ। କିଭଳି ସୃଷ୍ଟି ହେଉଛି, କିଭଳି ସୃଷ୍ଟି ହେଉଛି, ସେ ସୃଷ୍ଟିର କିଭଳି ବିସ୍ତାର ହେଉଛି, ଇଏ ହେଉଛି ସ୍ୱର୍ଗ ଏବଂ ବିସର୍ଗ। କିଭଳି ସ୍ଥାନ ସବୁ ନିର୍ଣ୍ଣୟ କରାଯାଇଛି ଏ ଭୌତିକ ଜଗତରେ, କିଏ କେଉଁଠି ସବୁ ରହୁଛନ୍ତି, ଇଏ ହେଉଛି ସ୍ଥାନ। ଭଗବାନ କେମିତି ତାଙ୍କର ରକ୍ତକୁ ପାଳନ କରନ୍ତି, ପୋଷଣ କରନ୍ତି, ସେ ପୋଷଣ ବିଷୟରେ କୁହାଯାଇଛି। ଏବଂ କର୍ମ ବାସନା ଇଏ ହେଉଛି ଉତ୍ତର, ଏବଂ ମନ୍ମଥର ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସୁଛନ୍ତି, ତେଣୁ ସେ ମନୁଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏବଂ ଭଗବାନ ଏବଂ ଭଗବାନଙ୍କର ଅବତାର ବା ଭଗବାନ ଭକ୍ତଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏବଂ ଅନ୍ତିମରେ ଏ ଭୌତିକ ଜଗତ ଯେଉଁ ଧ୍ୱଂସ ହେବ, 4 ଧ୍ୱଂସ ରହିଛି, ପ୍ରଳୟ ରହିଛି, ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏବଂ ଏ ଭୌତିକ ଜଗତରୁ କେମିତି ଆମେ ମୁକ୍ତି ହେବା ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏବଂ ଏ ଯେଉଁ 9 ତତ୍ତ୍ୱ ଯାହାଙ୍କ ପାଖରେ ଆଶ୍ରୟ ରହିଛନ୍ତି, ସେ ଆଶ୍ରୟ ତତ୍ତ୍ୱ ସେ ହେଉଛନ୍ତି ଭଗବାନ କୃଷ୍ଣ, ଯାହାଙ୍କ ବିଷୟରେ ଭାଗବତମ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆଶ୍ରୟ ତତ୍ତ୍ୱ ସେ ନବାନନ୍ଦ ଲକ୍ଷଣ, ଅନ୍ୟ 9 ହେଉଛି ସେ ଆଶ୍ରୟ ତତ୍ତ୍ୱଙ୍କର ଅଧୀନରେ ରହିଛନ୍ତି। ତେଣୁ ଏଇ ଯେଉଁ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ପ୍ରଥମେ ଅନେକ ପ୍ରକାର ସୃଷ୍ଟି କରିଛନ୍ତି, 10 ସୃଷ୍ଟି ବର୍ଣ୍ଣନା କରାଯାଇଛି। ଦେବଦେବୀମାନଙ୍କୁ ସେ ସୃଷ୍ଟି କରିଛନ୍ତି, ବିଭିନ୍ନ ବୃକ୍ଷ ଲତା ଇତ୍ୟାଦି 4 ଅନେକ ପ୍ରକାର ସୃଷ୍ଟି କରିଛନ୍ତି। ତାପରେ ସେ ସୃଷ୍ଟି କଲେ ସ୍ୱୟଂଭୁବ ମନକୁ ସୃଷ୍ଟି କଲେ, ସ୍ୱୟଂଭୁବ ମନ ଏବଂ ସତରୂପା, ତାଙ୍କ ଶରୀରରୁ 2 ଭାଗ କରି 2 ଭାଗରେ 2 ଜଣ ସୃଷ୍ଟି କଲେ, ସ୍ୱୟଂଭୁବ ମନ ଏବଂ ସତରୂପା। ସେ ସ୍ୱୟଂଭୁବ ମନ ଏବଂ ସତରୂପା ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ସେମାନେ ହେଉଛନ୍ତି ଭଗବାନଙ୍କର ବିଭୂତି। ସ୍ୱୟଂଭୁବ ମନ ଏବଂ ସତରୂପା ସେପଟେ ତାଙ୍କୁ ବ୍ରହ୍ମା ନିର୍ଦ୍ଦେଶ ଦେଲେ, ତେଣୁ ପ୍ରଜା ସୃଷ୍ଟି କର, ତେଣୁ ସେ ଯେତେବେଳେ ପ୍ରଜା ସୃଷ୍ଟି କରିଛନ୍ତି ସେହି ସମୟରେ ସେ 3 କନ୍ୟା ଏବଂ 2 ପୁତ୍ରକୁ ସୃଷ୍ଟି କରିଛନ୍ତି। ତେଣୁ ପ୍ରଥମ କନ୍ୟା ଯିଏ ହେଉଛନ୍ତି ଦେବହୂତୀ, ସେ ତାଙ୍କ ବିଷୟରେ ଭାଗବତର 3 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଦେବହୂତୀ ବ୍ରହ୍ମାଙ୍କର ପୁତ୍ର କର୍ଦ୍ଦମୁନିଙ୍କୁ ବିବାହ କରିଥିଲେ, ଏବଂ ତାଙ୍କର 9 କନ୍ୟା ଏବଂ ଗୋଟିଏ ପୁତ୍ର ଯିଏ ହେଉଛନ୍ତି ଭଗବାନ ସ୍ୱୟଂ କପିଳଦେବ, ଭଗବାନର ଅବତାର କପିଳଦେବ, ସେ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକୁ ସାଂଖ୍ୟଯୋଗ ବୋଲି କୁହାଯାଉଛି। ଭାଗବତର 3 ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି, 25-33 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆଉ ଜଣେ କନ୍ୟା ହେଉଛନ୍ତି ଆକୃତି, ସେ ରୁଚି ପ୍ରଜାପତିଙ୍କୁ ବିବାହ କରିଥିଲେ, ଏବଂ ତାଙ୍କର ଯେଉଁ ପୁତ୍ର ସନ୍ତାନ ହୋଇଥିଲେ ସେ ହେଉଛନ୍ତି ଯଜ୍ଞ, ଯିଏକି ଜଣେ ଭଗବାନଙ୍କର ଅବତାର। ତାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏବଂ ଆଉ ଜଣେ କନ୍ୟା ସେ ହେଉଛନ୍ତି ସତୀ, ସତୀଙ୍କର ସରି ସେ ହେଉଛନ୍ତି ପ୍ରସୂତି, ସେ ବିବାହ କରିଛନ୍ତି ଦକ୍ଷଙ୍କୁ। ଦକ୍ଷ ମଧ୍ୟ ବ୍ରହ୍ମାଙ୍କର ପୁତ୍ର ଦକ୍ଷ, ତେଣୁ ତାଙ୍କର ଯେଉଁ 16 କନ୍ୟା ଦାହ ହୋଇଥିଲେ ସେ ଯେଉଁ ଅନ୍ତିମ କନ୍ୟା ଯେ କନିଷ୍ଠା କନ୍ୟା ସେ ହେଉଛନ୍ତି ଦୁର୍ଗା ଦେବୀ, ସତୀ ଦେବୀ, ସେ ବିବାହ କରିଥିଲେ ଶିବଜୀଙ୍କୁ, ତାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତାପରେ ତାଙ୍କର ଯେଉଁ କନିଷ୍ଠ ପୁତ୍ର ସେ ହେଉଛନ୍ତି, ତାଙ୍କ ନାଁ ହେଲା ଉତ୍ତାନପାତ ବିଷୟରେ ବର୍ଣ୍ଣନା କରାଯାଇଛି। ତାଙ୍କର 2 ସ୍ତ୍ରୀ ଅଛନ୍ତି ଏବଂ ଧ୍ରୁବ ମହାରାଜ ତାଙ୍କର ପୁତ୍ର ସନ୍ତାନ, ଧ୍ରୁବ ଏବଂ ଉତ୍ତମ, ତେଣୁ ଧ୍ରୁବ ମହାରାଜ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ଚତୁର୍ଥ ସ୍କନ୍ଧରେ। ପଞ୍ଚମ ସ୍କନ୍ଧରେ ଯେଉଁ ତାଙ୍କର ଜ୍ୟେଷ୍ଠ ପୁତ୍ର ସ୍ୱାମୀ ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ସଂସାର ଧର୍ମ ଗ୍ରହଣ କରୁନଥିଲେ, ସନ୍ନ୍ୟାସ ଆଶ୍ରମରେ ଥିଲେ, କିନ୍ତୁ ତାଙ୍କର ପିତାଙ୍କର ଅନୁରୋଧରେ, ବ୍ରହ୍ମାଙ୍କର ଅନୁରୋଧରେ ପ୍ରିୟବ୍ରତ ସେ ସଂସାର ଧର୍ମକୁ ଆସିଲେ, ଗ୍ରହଣ କଲେ। ଏବଂ ତାଙ୍କର ପୁତ୍ର ହେଉଛନ୍ତି ଆଗ୍ନିଗ୍ର, ଆଗ୍ନିଗ୍ର ପୁତ୍ର ହେଉଛନ୍ତି ନାଭି, ଏବଂ ନାଭିଙ୍କର ପୁତ୍ର ହେଉଛନ୍ତି ଋଷଭଦେବ। ଋଷଭଦେବ ହେଉଛନ୍ତି ଭଗବାନ ଅବତାର, ଆମ ପ୍ରଭୁ କହିଲେ ଏଇ ଯେ ଭାରତବର୍ଷର ନାମ ହେଇଛି ନା, ତା ପୂର୍ବରୁ ଏଇ ବର୍ଷର ନାମ ଥିଲା ଅଜନା ବର୍ଷ। ଋଷଭଦେବ ହେଉଛନ୍ତି ଅଜ ଭଗବାନ ଏବଂ ତାଙ୍କର ପିତା ନାଭି, ତାଙ୍କ ନାମ ଅନୁସାରେ ଏ ବର୍ଷର ନାମ ହୋଇଥିଲା ଅଜନା ବର୍ଷ। ତେଣୁ ଋଷଭଦେବଙ୍କର ପୁତ୍ର ଋଷଭଦେବ ବିବାହ କରିଥିଲେ ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀଙ୍କୁ ବିବାହ କରିଥିଲେ। ତେଣୁ ତାଙ୍କର 100 ପୁତ୍ର ଯାହା ହୋଇଥିଲେ, ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ, ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଆମର ଏଇ ବର୍ଷର ନାମ ହେଇଛି ଭାରତ ବର୍ଷ। ତେଣୁ ସେଇ ଭରତ, ସେ ଭରତଙ୍କ ସହିତ ସମସ୍ତ ପୁତ୍ରମାନଙ୍କୁ ସେ ବହୁତ ସୁନ୍ଦର ସୁନ୍ଦର ଉପଦେଶ ଦେଇଛନ୍ତି, ଭାଗବତ ପଞ୍ଚମ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି, ପଞ୍ଚମ ଅଧ୍ୟାୟରେ ଏସବୁ ଉପଦେଶ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ଉପଦେଶ ପ୍ରାପ୍ତ ହେଇ ଭରତ ମହାରାଜ ତାଙ୍କର ଯେଉଁ 100 ପୁତ୍ର ଥିଲେ, 81 ପୁତ୍ର ସେମାନେ ବ୍ରାହ୍ମଣ କର୍ମରେ ନିଯୁକ୍ତ ରହିଥିଲେ, 9 ପୁତ୍ର କବି ନବି ଅନ୍ତରିକ୍ଷ ଇତ୍ୟାଦି ଏମାନେ ଯୋଗେନ୍ଦ୍ର ହୋଇଛନ୍ତି, ନବ ଯୋଗେନ୍ଦ୍ର, ଏମାନଙ୍କ ବିଷୟରେ ଭାଗବତଙ୍କ 81 ସ୍କନ୍ଧରେ ବର୍ଣ୍ଣନା କରାଯିବ। ଆଉ 9 ପୁତ୍ର ବିଭିନ୍ନ ଏଇ ଭାରତବର୍ଷର ବିଭିନ୍ନ ସ୍ଥାନରେ ସେମାନେ ସବୁ ରାଜସ୍ଥାନରେ ରହିଥିଲେ, ଏବଂ ଜ୍ୟେଷ୍ଠ ପୁତ୍ର ଭରତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ହୋଇଥିଲେ। ତେଣୁ ଏହିଭଳି ଭାବରେ ଭାଗବତର ଅନେକ ମହାତ୍ମ ରହିଛନ୍ତି, ଆମେ ସଂକ୍ଷେପରେ ସୂଚନା ଦେଲେ ଇଏ ହେଉଛି ଭାଗବତମ ଭଗବାନଙ୍କ ସ୍ତ୍ରୀ ଅଙ୍ଗ। ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଧ ଏଇଠି ଭଗବାନଙ୍କ 2 ପାଦପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ହେଉଛି ଭଗବାନଙ୍କର ଜଙ୍ଘ, 2 ଜଙ୍ଘ, ପଞ୍ଚମ ସ୍କନ୍ଧ ହେଉଛି ଭଗବାନଙ୍କ ନାଭି ପ୍ରଦେଶ। ଆମେ ଏହି ପଞ୍ଚମ ସ୍କନ୍ଧ ବିଷୟରେ ଆଲୋଚନା କରିବା। ଷଷ୍ଠ ସ୍କନ୍ଧ ହେଉଛି ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ସ୍କନ୍ଧ ଏବଂ ଅଷ୍ଟମ ସ୍କନ୍ଧ ହେଉଛି ଭଗବାନଙ୍କର 2 ବାହୁ, 2 ଭୁଜ, ନବମ ସ୍କନ୍ଧ ହେଉଛି ଭଗବାନଙ୍କର ଗ୍ରୀବା, ଦଶମ ସ୍କନ୍ଧ ଭଗବାନଙ୍କର ମୁଖପଦ୍ମ, 11 ସ୍କନ୍ଧ ଭଗବାନଙ୍କର ମସ୍ତକ, ଯେଉଁଥିରେ ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି, ଜ୍ଞାନ ପ୍ରଦାନ କରାଯାଇଛି, ଏବଂ 12 ସ୍କନ୍ଧ ଭଗବାନଙ୍କର ମସ୍ତକରେ ଥିବା କିରୀଟି। ତେଣୁ ଏହିଭଳି ଭାବରେ ଏ ଯେଉଁ ଭାଗବତର 12 ସ୍କନ୍ଧ ରହିଛନ୍ତି, ଇଏ ହେଉଛି ଭଗବାନଙ୍କର ଶ୍ରୀ ଅଙ୍ଗ, ବାଙ୍ଗମୟୀ ମୂର୍ତ୍ତି ଏ ଭାଗବତ। ଏଥିରେ ଅମୃତ ପ୍ରଦାନ କରାଯାଇଛି, ବ୍ୟାସଦେବ ମଙ୍ଗଳାଚରଣରେ 3 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ଏ ମଙ୍ଗଳାଚରଣ ହେଉଛି 3 ପ୍ରକାର, ବସ୍ତୁ ନିର୍ଦ୍ଦେଶ, ଆଶୀର୍ବାଦ ଏବଂ ନମସ୍କାର। ଏବଂ ଏ ଭାଗବତଙ୍କୁ କୁହାଯାଏ ଇଏ ହେଉଛି ବ୍ରହ୍ମସୂତ୍ରର ଭାଷ୍ୟ, जो ब्रह्मसूत्र आम कहले समस्त शास्त्र रचना करी अंतिम वेदांत सूत्र को रचना कले जो सूत्र आकार सब ज्ञान प्रदान कर सूत्र भाष्य हो श्रीमद भागवत तेणु प्रथम श्लोक हूँ से जन्मादि अक्षरत जो वेदांत सूत्र रही सूत्र तार से आरंभ हो जन्मादि अक्षरत नमस्कार करी गायत्री जो धीमयी रही धीमयी आरंभ कर भगवान को ध्यान एवं द्वितीय श्लोक वस्तु निर्देश विषय कह भागवत कौन वस्तु कह जोटी समस्त किसी पैदल धर्म बात दि जाए जो भगवत गीता अंतिम भगवान कहे सर्वधर्म परित्यज्य मानवं शरणं व्रज ये भागवत आरंभ में से कथा कहले जाते धर्म प्रोजित पैठवस्त्र सब पैठव धर्म को बात दि जाए वास्तव वस्तु भगवान विषय वर्णना कर द्वितीय श्लोक आशीर्वाद देखते समस्त श्रोता मान को आशीर्वाद देखते व्यासदेव कौन निगम कालो गणित पढ़ ये समस्त वैदिक शास्त्र कल्पवृक्ष तार शिवपक्व निष्ठ फल श्रीमद भागवत ये अमृत ये अमृत अमृत द्रव संयुक्त सुख मुखा जो फल जी सुख कंट मार तार निष्ठता आहरी बढ़ीज तेना भागवत निष्ठता आहरी बढ़ी जाए सुख मुखर आम श्रवण करे ये तो भागवत रसम आलय ये रसर आलय ये अमृतर समुद्र अमृतर सिंधु यटा को पान करूगम मुहूर रसिक बुद्धि भावका जो मैंने रस प्राप्त करने चाहते जो मैंने ये भौतिक जगत ही ये रस उपलब्ध होती भूमि तेणु समस्ते पालन करूँ ये आशीर्वाद प्रदान कर तेणु ये पंचम स्कंद जड़ महाराज जो भगवान विश्वदेव विषय तीनोटी अध्याय वर्णना करु पुत्र भरत महाराज तक विषय आठटी अध्याय वर्णना कर पंचम स्कंद सप्तम अध्याय चौदह अध्याय ये आठटी अध्याय आम विषय वस्तु अमृत आख्या शिवस्वामी टीका कौशा अमृत आख्यान अष्टमी व्रताख्यान अतः प्रस्तुत अमृत अमृत आख्यान कले आर महात्म्य कहवा जो श्रवण करेंगे तरह महात्मा रही तेणु ये आठटी अध्याय सात दिन भितर जी संभव हम चेष्टा करवा सर शेष करने ये अमृत आख्यान तेणु ये जो आख्यानटी कहीं स्थिर करागला ना आम जो भागवत कथा गाइप आसलु आम टीका जी अच्छा दायित्व लंबोदर महोदय सी कहले आम कह भागवत विषय वस्तु सब कहीलु तेणु ए विशेष भाव में ये जड़ भरत महाराज से जदि बहुत उन्नत भक्त महाभागवत से किंतु गोटे पशुपति करुणा करी कृपा करी से पतन होगा भक्ति मार्ग पतन होगा भक्ति मार्ग वर्णना कर धावन मिमिलिया नेत्रे न स्थले न पते दिय नवजगत ये भक्ति जग एभरी मार्ग जो आखि बुझिक धाईले तार स्थलन हम ना कि पतन हम ना कि ये भरत महाराज ये भक्ति मार्ग रही तर पतन होगा तेणु ये पतन होगा परजन्मे गोटे मृग प्रति आसक्ति आसगला तेणु परजन्मे से गोटे मृग ही जन्म होमे से जदि सब ज्ञान तक रही पूर्वजन्मर स्मृति सब रही ସେଥିରେ ରାଜା ଭରତ ମହାରାଜ ଥିଲେ। ତାପରେ ଭୋଗ ଶରୀର ପ୍ରାପ୍ତ ହେଲେ, ତାପରେ ଏଇ ବ୍ରାହ୍ମଣ ଶରୀର ପ୍ରାପ୍ତ ହେଇଛନ୍ତି। କିନ୍ତୁ ତଥାପି ସେ ଜଡ଼ ଭଳି ଆଚରଣ କରୁଥିଲେ, ତେଣୁ ଆମେ କହୁଛେ ଜଡ଼ ଭରତ ଉପାଖ୍ୟାନ। କିନ୍ତୁ ସେ ଜଡ଼ ନଥିଲେ, ସେ ଅମୃତ ପ୍ରଦାନ କରିଛନ୍ତି। ଅମୃତ ଆଖ୍ୟାନ ବୋଲି କୁହାଯାଇଛି, ତେଜସ୍ୱାମୀ ତାଙ୍କର ଅଷ୍ଟିକାରେ କହୁଛନ୍ତି ଯେ ଅମୃତ ଆଖ୍ୟାନ, ଅନ୍ୟ କୌଣସି ଆଖ୍ୟାନକୁ ଅମୃତ ଆଖ୍ୟାନ ବୋଲି କୁହାଯାଇ ନାହିଁ। ଯଦିଓ ଭାଗବତରେ ଅଷ୍ଟମସ୍କନ୍ଧରେ ଅମୃତ ମନ୍ଥନ ସମୁଦ୍ର ମନ୍ଥନ ଲୀଳା ବର୍ଣ୍ଣନା କରାଯାଇଛି, ଯେଉଁଥିରୁ ଅମୃତ ବାହାରିଛନ୍ତି, କିନ୍ତୁ ତଥାପି ତାକୁ ସୁଦର୍ଶନ ଅମୃତ ଆଖ୍ୟାନ ବୋଲି କହିଲା। ଏହି ଜଡ଼ବ୍ରତ ଆଖ୍ୟାନକୁ ଅମୃତ ଆଖ୍ୟାନ ବୋଲି କୁହାଯାଇଛି। ତେଣୁ ଏଇ ଯେତେବେଳେ ଜଡ଼ବ୍ରତ ଉପରେ ଆସିଥିଲେ, ସେହି ସମୟରେ କେତେ ଜଣ ଦସ୍ୟୁ ତାଙ୍କୁ ନେଇକି ଦେବୀଙ୍କ ପାଖରେ ବଳି ପକାଇବାକୁ ବସିଥିଲେ, ଏବଂ ସେହି ସମୟରେ ମଧ୍ୟ ଜଡ଼ଭରତ ସେ କୌଣସି ଉଦ୍ବିଗ୍ନ ନାହିଁ, ତାଙ୍କର ଶାନ୍ତ ଅବସ୍ଥା ରହିଛନ୍ତି। ଜାଣୁଛନ୍ତି ଗୋଟିଏ ସେକେଣ୍ଡରେ ତାଙ୍କର ଶିର ଛେଦନ ହେବ, କିନ୍ତୁ ତଥାପି ନିର୍ବିକାର ଭାବେ ରହିଛନ୍ତି। ସମସ୍ତ ପୂର୍ଣ୍ଣ ଜ୍ଞାନ ତାଙ୍କ ରହିଛି, ଭଗବାନଙ୍କୁ ପ୍ରାର୍ଥନା କରୁନାହାନ୍ତି ପ୍ରଭୁ ମୋତେ ରକ୍ଷା କରନ୍ତୁ, ନିର୍ବିକାର ଭାବେ ରହିଛନ୍ତି। ଗୋଟିଏ ସେକେଣ୍ଡ ପରେ ତାଙ୍କର ଶିର ଛେଦନ ହେବ, କିନ୍ତୁ ଦେବୀ ମା ଦେବୀ ରହିପାରିଲେ ନାହିଁ। ସେ ପ୍ରକଟ ହେଲେ, ସେ ଯେଉଁ ମୂର୍ତ୍ତିରୁ ସେଠି ପ୍ରକଟ ହେଇଯାଇଛି, ଏବଂ ସେ ପ୍ରକଟ ହେଇ ତାଙ୍କର ଯେଉଁମାନେ ଥିଲେ ସେବକମାନେ ତାଙ୍କୁ ସବୁ ହତ୍ୟା କରିଛନ୍ତି। ତେଣୁ ଏହି ପ୍ରସଙ୍ଗକୁ ଆମର ପ୍ରେସିଡେଣ୍ଟ ମହୋଦୟ ସେ ଶୁଣିବା ପାଇଁ ଚାହିଁଥିଲେ, ଏ କଥା କହିବା ପାଇଁ ଚାହିଁଥିଲେ, ସେଥିପାଇଁ ଆମେ ଏହି ଆଖ୍ୟାନଟି କହୁଥିଲେ। ଏ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ଆମେ ସଂକ୍ଷେପରେ ସବୁ ବର୍ଣ୍ଣନା କରିବା ଏବଂ ବହୁତ ବିଶ୍ୱାସ ପ୍ରସଙ୍ଗ ରହିଛି। ଆମେ ଚେଷ୍ଟା କରିବା ଯେତେଦୂର ସମ୍ଭବ ଗୁରୁଦେବଙ୍କ କୃପାରୁ, ଗୁରୁପାଦଙ୍କ କୃପାରୁ, ଯେତେଦୂର ସମ୍ଭବ ଆମର ଯେଉଁ ଆର ଯେଉଁ ରହିଛି ଯେଉଁ ତତ୍ତ୍ୱ ସବୁ ରହିଛି, ଏ ଅମୃତ ଯେଉଁ ରହିଛି, ସେ ଅମୃତକୁ ଆମେ ପାନ କରିବା। ଲୋକମାନଙ୍କରେ ଅମୃତ ରହିଛି, ଏ ଅମୃତକୁ ଆମେ ପାନ କରିବା। ତେଣୁ ଆମେ ଚେଷ୍ଟା କରିବା ଏଇ ସମୟ ଭିତରେ କିଛି କିଛି ଶ୍ଳୋକ ମଧ୍ୟ ଆବୃତ୍ତି କରିବା। ଭାଗବତର ଏଇ ଯେଉଁ ପ୍ରସଙ୍ଗଟି ବହୁତ କଷ୍ଟଦାୟକ ପ୍ରସଙ୍ଗ, କାରଣ ଏଇ ଗଦ୍ୟ ଆକାରରେ ବର୍ଣ୍ଣନା କରାଯାଏ, ସଂସ୍କୃତ ଗଦ୍ୟ ବହୁତ କଷ୍ଟ ପାଠ କରିବା। ତେଣୁ ମୁଁ ଚାହୁଁନଥିଲି ଏ କଥା କହିବା ପାଇଁ, କିନ୍ତୁ ଯେହେତୁ ଏ ଡିସାଇଡ଼ ହେଲା, ନିର୍ଣ୍ଣୟ କରାଗଲା, ତେଣୁ ଆମେ ଗୁରୁଜନଙ୍କର ପୁନଃ ପ୍ରାର୍ଥନା କରିବା। ତେଣୁ ଯଦିଓ କଷ୍ଟ ସଂସ୍କୃତ, କିନ୍ତୁ ଆମେ କିଛି କିଛି ଶ୍ଳୋକ ପାଠ କରିବା, ଆମକୁ ଦେବୀଙ୍କ କୃପାରୁ, ଗୁରୁଜନଙ୍କ କୃପାରୁ, ବୈଷ୍ଣମାନଙ୍କ କୃପାରୁ ଆଜି ଏଇ ଆଖ୍ୟାନ ଶ୍ରବଣ କରିବା ପାଇଁ ସାତ ଦିନ ଧରି ଆମକୁ ସୁଯୋଗ ମିଳିଛି। ଆମେ ସଂକଳ୍ପ ନେବା ଏ ସାତ ଦିନ ଏଇ ଅମୃତକୁ ଆସ୍ୱାଦନ କରିବା। ତେଣୁ ସପ୍ତମ ଅଧ୍ୟାୟରୁ ଚଉଦ ଅଧ୍ୟାୟ ଏଇ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ପ୍ରଥମ ଶ୍ଳୋକରେ କୁହାଯାଉଛି ଯେ ମହାଭାଗବତ ଭରତ ଭକ୍ତୁ ଯଦା ଭଗବତା ଅବନିକଳ ପରିପାଳନାୟ ସଂଚିତ ତଦନୁଶାସନ ପର ବିଶ୍ୱରୂପ ଦୁଇକରଣ ପଞ୍ଚଜନ୍ୟ ଉପଜୟନି। ଭରତ ମହାରାଜ ଯେ ପିତା, ସେ ହେଉଛନ୍ତି ଋଷଭଦେବ, ସେ ଭଗବାନଙ୍କର ଅବତାର, ସେ ହେଉଛନ୍ତି ଭଗବାନ। କିନ୍ତୁ ମହାଭାଗବତ ଭରତକୁ ତୁ ଶବ୍ଦ ବ୍ୟବହାର କରାଯାଇଛି କାହିଁକି, ନା ଯଦିଓ ଋଷଭଦେବ ହେଉଛନ୍ତି ଭଗବାନ, ତାଙ୍କ ବିଷୟରେ ତିନୋଟି ଅଧ୍ୟାୟ ବର୍ଣ୍ଣନା କରାଯାଇଛି, କିନ୍ତୁ ତାଙ୍କର ପୁତ୍ର ଏ ଭରତ ମହାରାଜ ସେ ହେଉଛନ୍ତି ସେ ଭଗବାନ ନୁହନ୍ତି, ସେ ମହାଭାଗବତ। ସେ ଜଣେ ଯିବ ଆମ ପାଇଁ ଯିବ, କିନ୍ତୁ ମହାଭାଗବତ ସ୍ତରକୁ ଯାଇଛନ୍ତି। ତେଣୁ ଆମେ ମଧ୍ୟ ଚାହିଁଲେ ଆମେ ସେଇ ମହାଭାଗବତ ସ୍ତରକୁ ଯାଇପାରିବା। ଯଦି ଏହିଭଳି ଭାବରେ ଆମେ ଜୀବନଯାପନ କରିବା, ତାହେଲେ ଆମେ ମଧ୍ୟ ସେଇ ମହାଭାଗବତ ସ୍ତରକୁ ଯାଇପାରିବା। ସେଠି ତାଙ୍କ ବିଷୟରେ ସୁଖଦେବ ଗୋସ୍ୱାମୀ ଆଠଟି ଅଧ୍ୟାୟରେ ବର୍ଣ୍ଣନା କଲେ, ଭଗବାନ ବିଷୟରେ ତିନୋଟି ଅଧ୍ୟାୟ ବର୍ଣ୍ଣନା କରାଗଲା, କିନ୍ତୁ ତାଙ୍କର ପୁତ୍ରଙ୍କ ବିଷୟରେ ଯିଏକି ଭଗବାନ କୁହନ୍ତି ସେ ଆମ ଭଳି ଜଣେ ଯିବ, କିନ୍ତୁ ସେ ମହାଭାଗବତ ସ୍ତରକୁ ଯାଇଥିଲେ। ଜଣେ ସାମାନ୍ୟ ଜୀବ ସ୍ତରରୁ, ଜଣେ ବଦ୍ଧ ଜୀବ ସ୍ତରରୁ, ଜଣେ ମୃତ ଜୀବ ସ୍ତରକୁ ଯାଇପାରିବ, ભગવાન કૃપાળુ તે સાંભળ હોઈ ગયો. વિશ્વકર્મ કૃપાળુ મહાભાગ જે રહી ભરત ભરત મહારાજ સે મહાભાગવત પરિણત હોઈ મહાભાગવત કે ભગવત એવું ભાગવત એ દુઈ જિનિષ રહી ભગવાન સમજ ભગવાન ભગવદ ગીતા બી કહેવાય ભગવાન મુખપત્રગત ભગવદ ગીતા એ ભાગવત મતથી કહે ભગવાન સમ્બન્ધ્ય ભાગવત તેણુ એ જે આમ ગ્રંથ ભાગવત ભક્ત ભાગવત દુઈ પ્રકાર ભાગવત રહી આમે પાઠ કરુચે એ ગ્રંથ ભાગવત કે એભળી ભાવે જે જીવન ધારણ કરુંચ ભક્ત ભાગવત ସେମାନେ ମହାଭାଗବତ ବୋଲି କହିଲେ ମହାଭାଗବତ ଲକ୍ଷଣ କ'ଣ ନା ମହାଭାଗବତ ସବୁଠାରେ ଭଗବାନଙ୍କୁ ଦର୍ଶନ କରନ୍ତି ଯେମିତି ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଥିଲେ କିନ୍ତୁ ବଦ୍ଧ ଜୀବ ସେ ଭଗବାନଙ୍କୁ ଦେଖିପାରେ ନାହିଁ ଭଗବାନ ନାହାନ୍ତି ବୋଲି ସେ କୁହେ ଇଏ ହେଉଛି ବଦ୍ଧ ଜୀବ ଏବଂ ମୁକ୍ତ ଜୀବ ଭିତରେ ତଥା ବଦ୍ଧ ଜୀବ କେଉଁଠି ଭଗବାନ ଦେଖିପାରନ୍ତି ନାହିଁ କିନ୍ତୁ ଭଗବାନ କେହି ନାହାନ୍ତି କିନ୍ତୁ ଯେମାନେ ମୁକ୍ତ ଜୀବ ଯେମାନେ ମହାଭାଗବତ ସେମାନେ ସବୁଠାରେ ଭଗବାନଙ୍କୁ ଦର୍ଶନ କରନ୍ତି ତେଣୁ ମହାଭାଗବତ ଥିଲେ ଭରତ ଯାହାଙ୍କର ନାମ ଅନୁସାରେ ଭରତ ବର୍ଷ ହେଇଥିଲା ତେଣୁ ତାଙ୍କ ବିଷୟରେ କହିଲେ ମହାଭାଗବତ ଭରତକୁ ଯଦା ଭଗବତା ଅବନିତଳ ପରିପାଳନ ଆୟ ଭଗବତା କେବେ ଉତ୍ସର୍ଗ କରି ତାଙ୍କ ପିତା ଯେପରି ଅବନୀତି ପରିପାଳନ କରୁଥିଲେ ରାଜ୍ୟ ଶାସନ କରୁଥିଲେ ତାଙ୍କର ଇଚ୍ଛା ଅନୁସାରେ ସଞ୍ଚିନ୍ତିତ ଚିନ୍ତା କରିଛନ୍ତି ଏ ଉତ୍ତମ ପୁତ୍ରର ଲକ୍ଷଣ ଉତ୍ତମ ପୁତ୍ର ଯିଏକି ପିତା ଯାହା ଚିନ୍ତା କରିବେ ସେ ଅନୁସାରେ କାର୍ଯ୍ୟ କରିବେ ଉତ୍ତମ ଚିନ୍ତିତ ପୂଜା ଯେଉଁଭଳି ଭାବେ ଗୁରୁ ମହାରାଜ ଯଦାଦି ମହାରାଜ ଯେତେବେଳେ ତାଙ୍କର ବାର୍ଦ୍ଧକ୍ୟ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହେଲେ ତେଣୁ ସେ ଯେତେବେଳେ ତାଙ୍କ ପୁତ୍ରମାନଙ୍କୁ ନିବେଦନ କଲେ ତାଙ୍କର ବାର୍ଦ୍ଧକ୍ୟ ବଦଳରେ ତାଙ୍କର ଯୌବନ ପ୍ରଦାନ କରିବା ପାଇଁ ତାଙ୍କ ଶ୍ରେଷ୍ଠ ପୁତ୍ର ଥିଲେ ଯଦୁ ମହାରାଜ ଯଦୁ ମହାରାଜ ସେ କଥାକୁ ଗ୍ରହଣ କଲେ ନାହିଁ ତାଙ୍କ ପିତାଙ୍କର ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଲେ କିନ୍ତୁ ଯଦାଦି ମହାରାଜ ଯେ କନିଷ୍ଠ ପୁତ୍ର ଯିଏକି ଗୁରୁ ସେ ଏଇ କଥାଟି କହିଛନ୍ତି ଯେ ଉତ୍ତମ ଚିନ୍ତିତ କୃତିଆ ଉତ୍ତମ ପୁତ୍ର କିଏ ନା ପିତାଙ୍କର ଚିନ୍ତା ଅନୁସାରେ ଜଣେ କାର୍ଯ୍ୟ କରନ୍ତି କହିବା ଦରକାର ପଡ଼େ ନାହିଁ ଯେଉଁଭଳି ଭାବରେ ଶାନ୍ତନୁ ଯେତେବେଳେ ଚାହୁଁଥିଲେ ତାଙ୍କର ଯେ ପ୍ରଥମ ପତ୍ନୀ ଗଙ୍ଗାଦେବୀ ଚାଲିଗଲା ପରେ ସେ ବିବାହ କରିବା ପାଇଁ ଚାହିଁଲେ ସତ୍ୟଜିତକୁ କିନ୍ତୁ ସେ ନ କହିଲେ ମଧ୍ୟ ତାଙ୍କ ପୁତ୍ର ଭୀଷ୍ମଦେବ ଦେବବ୍ରତ ସେ ଜାଣିପାରିଲେ ତେଣୁ ସେ ବ୍ୟବସ୍ଥା କଲେ କେମିତି ସତ୍ୟବତୀ ବିବାହ କରିବେ ତାଙ୍କ ପିତାଙ୍କୁ ତେଣୁ ସେ ଭୀଷ୍ମ ପ୍ରତିଜ୍ଞା କରିଦେଲେ ଯେ ମୁଁ ବିବାହ କରିବି ନାହିଁ କାହିଁକି ନା ସତ୍ୟବତୀଙ୍କ ପିତା ସେ ଚାହୁଁଥିଲେ ତାଙ୍କର ଯିଏ କନ୍ୟା ବିବାହ କରିବେ ତାଙ୍କର ଯେଉଁ ପୁତ୍ର ଯାହା ଦେବେ ସେ ସମ୍ରାଟ ହେବେ ତେଣୁ ଭୀଷ୍ମଦେବ କହିଲେ ମଧ୍ୟ ସେ କହିଲେ ଆପଣ ଯଦିଓ ଚାହୁଁଛନ୍ତି ଆମର କନ୍ୟାର ପୁତ୍ର ସମ୍ରାଟ ହେବେ କିନ୍ତୁ ଆପଣଙ୍କର ଯଦି ପୁତ୍ର ଆସିବେ ତାହେଲେ କ'ଣ ହେବ ତେଣୁ ଭୀଷ୍ମଦେବ ଶପଥ କରିଦେଲେ ବିବାହ କରିବେ ନାହିଁ ଏ ଭୀଷ୍ମ ପ୍ରତିଜ୍ଞା ଦେବବ୍ରତରୁ ତାଙ୍କର ନାମ ହୋଇଗଲା ଭୀଷ୍ମ ଭୀଷ୍ମ ପ୍ରତିଜ୍ଞା କରିଥିଲେ ଅଟଳ ପ୍ରତିଜ୍ଞା ସେହିଭଳି ଭାବରେ ଜଣେ ଉତ୍ତମ ପୁତ୍ର ପିତାଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି ଉତ୍ତମ ଚିନ୍ତିତ ପୂଜା ତେଣୁ ଗୁରୁ ଏହି ଶ୍ଳୋକଟି କହି ସେ ତାଙ୍କର ଯୌବନକୁ ପ୍ରଦାନ କରିଥିଲେ ତାଙ୍କ ପିତା ତେଣୁକରି ଗୁରୁ କୂଳରେ ଯେଉଁ ଆସନ୍ତି ପାଣ୍ଡବମାନେ ଏବଂ କୌରବମାନେ ସେମାନେ ରାଜା ହେଲେ ଯଦୁ କୂଳରେ ଯଦି ଭଗବାନ ଆସିଛନ୍ତି କୃଷ୍ଣ ଆସିଛନ୍ତି କିନ୍ତୁ ସେ ରାଜା ହୋଇପାରିଲେ ନାହିଁ ସମଗ୍ର ପୃଥିବୀର ସମ୍ରାଟ ହେଲେ ଯୁଧିଷ୍ଠିର ମହାରାଜ ତେଣୁ ଏଠି କହିଯାଉଛି ମହାଭାଗବତ ସେ ଜଣେ ସେଭଳି ଭାବରେ ଉତ୍ତମ ପୁତ୍ର ଥିଲେ ତାଙ୍କ ପିତାଙ୍କର ଚିନ୍ତା ଅନୁସାରେ ସେ କ'ଣ କଲେ ତଦନୁ ଶାସନ କର ବିଶ୍ୱରୂପ ଦୁଇତରଣ ପଞ୍ଚଦାନୀ ଉପଦେନି ପିତାଙ୍କ ଚାଲିଗଲା ପରେ ସେ ରାଜ୍ୟଶାସନ ଗ୍ରହଣ କଲେ। ପିତାଙ୍କର ଇଚ୍ଛା ଥିଲା, ପିତା କହିନାହାନ୍ତି, ପିତାଙ୍କର ଇଚ୍ଛା ଥିଲା ସଞ୍ଚିତ ବୋଲି କୁହାଯାଇଛି। ତାଙ୍କର ଚିନ୍ତା ଥିଲା, ସେ ଚାହିଁଥିଲେ ତାଙ୍କ ଜ୍ୟେଷ୍ଠ ପୁତ୍ର ସମ୍ରାଟ ହୁଅନ୍ତୁ, ସେ ଅନୁସାରେ ସେ ସମ୍ରାଟ ହେଲେ ଏବଂ ସେ ଚାହିଁଥିଲେ ତାଙ୍କର ପୁତ୍ର ବିବାହ କରନ୍ତୁ। ତେଣୁ ସେ ବିବାହ କଲେ। କାହାକୁ ବିବାହ କଲେ ନା ବିଶ୍ୱରୂପ ଦୁଇତର, ବିଶ୍ୱରୂପ ହେଉଛନ୍ତି ଜଣେ ଦେବତା, ତାଙ୍କର କନ୍ୟା ପଞ୍ଚଜନୀ, ତାଙ୍କର କନ୍ୟାକୁ ସେ ବିବାହ କରେ। ତେଣୁ ଏଠି କହିଲି ତସ୍ୟାମ ଉଭବା ଭୂତାଦି ଭୂତସତ୍ମାଣି ଇବ ଆତ୍ମନ କାଶ୍ମୀର ଅନୁରୂପ ସୁମତି ରାଷ୍ଟ୍ରଭୂତମ ସୁଦର୍ଶନ ଆବରଣ ଧ୍ରୁମକେତୁ ଇତି ପଞ୍ଚ ଆତ୍ମଦାନ ଗଣୟମାସ। ଆମେ ସବୁ ଶ୍ଳୋକ ପାଠ କରିବା ପାଇଁ କାରଣ ବହୁତ ସମୟ ଲାଗିବ ଏବଂ ସବୁ କଥା ମଧ୍ୟ ଏଇଟା ଆସାଦ୍ୟ ହେଇପାରିବ ନାହିଁ, କିନ୍ତୁ ମୁଖ୍ୟ କେତେ ଶ୍ଳୋକ ଆମେ ପାଠ କରିବା। ତେଣୁ ତାଙ୍କର ସେଇ ପଞ୍ଚଜନୀଙ୍କର ଗର୍ଭରେ ସେ ପାଞ୍ଚଟି ସନ୍ତାନ ଯାହା କରାଇଥିଲେ, ସେ କିଏ କିଏ ନା କାଶ୍ମୀର ଅନୁରୂପା, ଠିକ ଭରତଙ୍କ ଭଳି ତାଙ୍କର ସଂକଳ୍ପରେ ପାଞ୍ଚଜଣ ପୁତ୍ର ଜାତ ହୋଇଛନ୍ତି। ସେମାନେ କିଏ କିଏ ନା ସୁମତି ରାଷ୍ଟ୍ରଭୂତ ସୁଦର୍ଶନ ଆବରଣ ଏବଂ ଧୂମ୍ରକେତୁ, ପିତାଙ୍କ ଭଳି ସବୁ ତାଙ୍କର ରହିଥିଲା, କାର୍ଯ୍ୟ ସବୁ ରହିଥିଲା, ପିତାଙ୍କ ଭଳି ସେମାନେ ଜାତ ହୋଇଥିଲେ। ତେଣୁ କିପରି ପୂର୍ବମ ଅଜନାଭ ନାମ ଏକ ବର୍ଷ ଯତ ଆରଭ୍ୟ ଭାରତ ଇତି ଦେଖନ୍ତି। ଭରତ ମହାରାଜ ଏତେ ଲୋକହିତକର କାର୍ଯ୍ୟ କରିଥିଲେ, ଜନପ୍ରିୟ ହେଇଯାଇଥିଲେ ଯେ ତାଙ୍କ ନାମ ଅନୁସାରେ ଦେଶର ନାମ ବଦଳିଗଲା, ଭରତ ଭାରତବର୍ଷ ହୋଇଗଲା। ତା ପୂର୍ବରୁ ଦେଶର ନାମ ଥିଲା ଅଜନାଭ ବର୍ଷ, ଅଜୟ ପିଢ଼ି ଋଷଭଦେବ ଏବଂ ତାଙ୍କ ପିତା ହେଉଛନ୍ତି ନାଭି, ତାଙ୍କ ନାମ ଅନୁସାରେ ଅଜନାଭ ବର୍ଷ ହୋଇଥିଲା। କିନ୍ତୁ ଭରତ ମହାରାଜ ଏଭଳି ଭାବରେ ରାଜ୍ୟ ଶାସନ କରୁଥିଲେ ଯେ ପ୍ରଜାମାନେ ବହୁତ ରାଜାଙ୍କୁ ଭଲ ପାଉଥିଲେ, ତେଣୁ ରାଜାଙ୍କ ନାମ ଅନୁସାରେ ଏ ଦେଶର ନାମ ହୋଇଗଲା ଭାରତବର୍ଷ। ତେଣୁ ସେ ରାଜାଙ୍କର ବହୁତ ରହିଛି, ବହୁତ ଗୁଣ ସବୁ ରହିଛି। ସତ ବହୁବି ମହିପତି ସ୍ୱଧର୍ମ ମନୋବର୍ତ୍ତମାନ ପିତୃ ପିତା ମହବତ ଗୁରୁବତ୍ସୟା ଶ୍ରେଷ୍ଠ କର୍ମାଣି ବର୍ତ୍ତମାନ ପ୍ରଜମା ପ୍ରଜ୍ୟପାଳେ। ବହୁ ବିଶ୍ୱ ରାଜା, ରାଜା ଯିଏ ହେଉଛନ୍ତି ସେ ଭଗବାନଙ୍କର ପ୍ରତିନିଧି। ଭଗବତୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ନାରାୟଣାଚ ନାରାୟଣୀଙ୍କ, ମନୁଷ୍ୟମାନଙ୍କର ଯେ ରାଜା, ଏ ରାଜତନ୍ତ୍ର ହେଉଛି ପ୍ରକୃତରେ ଶାସ୍ତ୍ର ଅନୁମୋଦିତ ଶାସନ ପଦ୍ଧତି, କିନ୍ତୁ ଆସ୍ତେ ଆସ୍ତେ ଯୁଗ ପରିବର୍ତ୍ତନରେ ଧର୍ମର ଗ୍ଲାନି ହେଉଛି, ତେଣୁ ଏ ରାଜତନ୍ତ୍ର ଲୋପ ହୋଇ ବର୍ତ୍ତମାନ ଗଣତନ୍ତ୍ର ହୋଇଯାଇଛି। ତେଣୁ ଗଣତନ୍ତ୍ର ଶାସ୍ତ୍ର ଅନୁମୋଦିତ ଶାସନ ପଦ୍ଧତି ନୁହଁ, ଶାସ୍ତ୍ର ଅନୁମୋଦିତ ଶାସନ ପଦ୍ଧତି ହେଉଛି ଏ ରାଜତନ୍ତ୍ର। ରାଜା ସେ ଭଗବାନଙ୍କ ପ୍ରତିନିଧି, ଭଗବାନ ବିଷ୍ଣୁ ସୃଷ୍ଟି ପାଳନ କରନ୍ତି, ବ୍ରହ୍ମା ସୃଷ୍ଟି କରନ୍ତି ଏବଂ ଶିବଜୀ ଧ୍ୱଂସ କରନ୍ତି, ପ୍ରଳୟ କରନ୍ତି, ସୃଷ୍ଟି ସ୍ଥିତି ପ୍ରଳୟ ଏହି ଭାବରେ ଚାଲେ। ତେଣୁ ଏଇ ଯେଉଁ ପାଳନ କରିବାଟା ବିଷ୍ଣୁଙ୍କର କାର୍ଯ୍ୟ, ଯେଉଁ ରାଜା ଯେ ପ୍ରଜା ପାଳନ କରୁଛନ୍ତି ତେଣୁ ସେ ବିଷ୍ଣୁଙ୍କର ପ୍ରତିନିଧି। ତେଣୁ ସହଜ ବହୁ ବି ବହୁତ ଜ୍ଞାନ ତାଙ୍କର ରହିଛି, ଯେ ରାଜା ହେବେ ତାଙ୍କର ଅନେକ ଜ୍ଞାନ ରହିଛି। ଆମର ସୁଶ୍ରୀମନ୍ ରାଧାକୃଷ୍ଣ ମହାରାଜ କହନ୍ତି 36 ଗୁଣ ବୁଦ୍ଧି ତାଙ୍କର ରହିଛି, ସମାନ ପ୍ରଜାମାନଙ୍କଠାରୁ ଅଧିକ ତାଙ୍କର 36 ଗୁଣ ବୁଦ୍ଧି ରହିଛି, 36 ଗୁଣ ରହିଛି ଅଧିକା ବୁଦ୍ଧି ତାଙ୍କର। ସେ ବହୁବି ସହଜ ବହୁବି ପ୍ରଜାମାନେ କିଭଳି ଭାବରେ ଆନନ୍ଦ ରହିବେ, କାହାକୁ ଭାବରେ ଚିନ୍ତା ରହିଛି, କିଭଳି ଭାବରେ କାହାକୁ ଶାସନ କରାଯିବ, କାହାକୁ ପାଳନ କରାଯିବ, ଏସବୁ ଜ୍ଞାନ ଦିଶିବାର ଅଛି ଜଣେ ରାଜାଙ୍କର। ତେଣୁ ସେଇଭଳି ଭାବରେ ଜଣେ ଯେଉଁମାନେ ପୂର୍ଣ୍ଣ ସ୍ତରରେ ରହୁଛନ୍ତି, ଯେ ଶୀର୍ଷ ସ୍ଥାନରେ ରହୁଛନ୍ତି, ସେମାନଙ୍କର ଏଇଭଳି ଭାବରେ ରହିବାର ଜ୍ଞାନ ରହିବାର ଅଛି, ବିଶେଷ ଜ୍ଞାନ ରହିବାର ଅଛି। ଯେଭଳି ଭାବରେ ଆମ ନିଷ୍କାମ ଆଚାର୍ଯ୍ୟ ଶ୍ରୀମଦ୍ ଭଗବାନ ମହାରାଜ ସମଗ୍ର ପୃଥିବୀକୁ ଗୋଟିଏ ଘରାଧର ପୁଣି ଆସିଥିଲେ। ସମଗ୍ର ପୃଥିବୀ 108 ମନ୍ଦିର ସ୍ଥାପନ କରିଥିଲେ ଏବଂ ସମଗ୍ର ପୃଥିବୀର ବିଶ୍ୱବାସୀ ବହୁତ ଭାରତବର୍ଷର ବାହାରେ ଯେଉଁ ରହିଛନ୍ତି ସେମାନଙ୍କ ବିଷୟରେ ଭାରତ ବର୍ଣ୍ଣନା କରାଯାଇଛି। ବହୁତ ପାପ କାର୍ଯ୍ୟରେ ସେମାନେ ଲିପ୍ତ ରହିଥିଲେ। ଆନ୍ଧ୍ର ପୁରିନ୍ଦ ଭୂଷା ଆବିର ସୁମ୍ଭା ଯମୁନା କଟାବ୍ରିୟ ଜେନିତ ବାପା ଦେଦପା ଶ୍ରେୟା ଶ୍ରେୟା ଏମିତି ବହୁତ ପ୍ରକାର ପାପ କାର୍ଯ୍ୟରେ ସେମାନେ ଲିପ୍ତ ରହିଥିଲେ। କିନ୍ତୁ ତଥାପି ପ୍ରଭୁପାଦ ମହାରାଜ ସେମାନଙ୍କୁ ଉଦ୍ଧାର କରିଛନ୍ତି। ତେଣୁ ସେହିଭଳି ଭାବରେ 65 ସେ ଯାଇଥିଲେ, ପାଶ୍ଚାତ୍ୟକୁ ଯାଇଥିଲେ। 1966 ମସିହାରେ ଏଇ ଇସ୍କନ ସ୍ଥାପନ କରାଗଲା। 66-77 ଏଇ 11-12 ବର୍ଷ ଭିତରେ ପ୍ରଭୁପାଦ ମହାରାଜ 108 ମନ୍ଦିର ନିର୍ମାଣ କଲେ, ସ୍ଥାପନ କଲେ ବା ଫାଉଣ୍ଡେସନ ପ୍ରଦାନ କଲେ। ଏବଂ ଆମର ଓଡ଼ିଶାବାସୀଙ୍କର ଭାଗ୍ୟରେ ଆଜି ପ୍ରଭୁପାଦ ମହାରାଜଙ୍କର ଅନ୍ତିମ ପ୍ରୋଜେକ୍ଟ ଥିଲା ଏଇ ଭୁବନେଶ୍ୱର। ଏବଂ ଅନେକ ପୁସ୍ତକ ସବୁ ରଚନା କରିଛନ୍ତି, ଭାଗବତଙ୍କର ସବୁ ଭାଷ୍ୟ ସେ ପ୍ରଦାନ କରିଛନ୍ତି। ଗୀତା ଭାଗବତ ଚେତନାମୃତ ଅନେକ ଗ୍ରନ୍ଥ ବୈଦିକ ଗ୍ରନ୍ଥ ସବୁ ସେ ଭାଷ୍ୟ ପ୍ରଦାନ କରିଛନ୍ତି। 10,000 ଉର୍ଦ୍ଧ ଶିଷ୍ୟ ଗ୍ରହଣ କରିଛନ୍ତି। ସବୁଠାରେ ଭଗବାନଙ୍କର କିଭଳି ପୂଜା ହେବ ସେସବୁ ସ୍ଥାପନ କରିଛନ୍ତି। ଯିଏକି ଭଗବାନ ଜାଣିନଥିଲେ ଭଗବାନ କିଏ, କୃଷ୍ଣଙ୍କୁ କୁହାଯାଉଥିଲା ଡିକ୍ସନାରୀରେ ବର୍ଣ୍ଣନା କରାଯାଇ ସେ ହେଉଛନ୍ତି ହିନ୍ଦୁ ଗଡ଼ ବୋଲି। କିନ୍ତୁ ମୁସଲମାନ ଖ୍ରୀଷ୍ଟିଆନ ସବୁ ସ୍ଥାନରେ ଏଇ ଭଗବାନଙ୍କର ପୂଜାକୁ ସେ ସ୍ଥାପନ କରିଛନ୍ତି। ଭଗବାନ ଅଲଗା ନୁହନ୍ତି, ହିନ୍ଦୁଙ୍କର ଭଗବାନ ଅଲଗା, ଖ୍ରୀଷ୍ଟିଆନ ମାନଙ୍କର ଭଗବାନ ଅଲଗା, ତା ନୁହଁ। ଭଗବାନ ହେଉଛନ୍ତି ଏକ। ତେଣୁ ସେ ଭଗବାନ ବିଷୟରେ ଜ୍ଞାନ ପ୍ରଦାନ କରିଛନ୍ତି। ଯେଉଁମାନେ ପାଶ୍ଚାତ୍ୟ ଲୋକମାନେ ଭାରତବର୍ଷ ଲୋକମାନେ ଜାଣୁନଥିଲେ ଯେ ଭଗବାନ ବୋଲି, ଯାହାକୁ ତାଙ୍କୁ ଭଗବାନ ବୋଲି କହୁଥିଲେ। ତେଣୁ ଭଗବାନ କୃଷ୍ଣ ଭଗବାନ ସ୍ୱୟଂ, ଭଗବାନ କହିଲେ କୃଷ୍ଣ, କୃଷ୍ଣ ତୁ ଭଗବାନ ସ୍ୱୟଂ। ଲୋକମାନେ କହନ୍ତି ହିନ୍ଦୁମାନଙ୍କର ବହୁତ ଭଗବାନ ଅଛନ୍ତି, କିନ୍ତୁ ଏଇଟା ଦେବାଦେବୀମାନେ ସବୁ ରହିଛନ୍ତି, ସେ ଭଗବାନଙ୍କର ଅଙ୍ଗ ହିସାବରେ ରହିଛନ୍ତି। ତେଣୁ ଏଇ ଯେଉଁ ଜ୍ଞାନକୁ ସ୍ଥାପନ କରି ବହୁତ ସେ ପ୍ରଭୁପାଦ ମହାରାଜ ଥିଲେ। ସେଭଳି ଭାବେ ରାଜା ଭରତ ମହାରାଜ ସେ ଜଣେ ବହୁତ ଥିଲେ, ବହୁତ ଜ୍ଞାନ ତାଙ୍କର ଥିଲା। ତେଣୁ ସେ କିଭଳି ଭାବରେ ଧର୍ମ ଅନୁସାରେ ରାଜ୍ୟ ଶାସନ କରିବାକୁ ପଡ଼େ ସେ ଠିକ୍ ଜାଣିଥିଲେ। ଧର୍ମ ଅନୁସାରେ ଯଦି ରାଜ୍ୟ ଶାସନ କରାଯିବ ତାହେଲେ ପ୍ରଜାମାନେ ଆନନ୍ଦରେ ରହିବେ, ପ୍ରଜାମାନଙ୍କର କୌଣସି ଦୁଃଖ ରହିବ ନାହିଁ। ଏବଂ ମାନେ ଜାଣିଥିବେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ସମସ୍ତେ କହୁଛନ୍ତି ରାମ ରାଜ୍ୟ, ସେହିଭଳି ଭାବରେ ଭଗବାନ କୃଷ୍ଣଙ୍କ ସମୟରେ ଯୁଧିଷ୍ଠିର ମହାରାଜ ରାଜା ହୋଇଥିଲେ ସେହିଭଳି ଭାବରେ ତାଙ୍କ ପ୍ରଜାମାନେ ମଧ୍ୟ ସେହିଭଳି ଭାବରେ ଆନନ୍ଦରେ ରହିଥିଲେ। ଧର୍ମନୀତି ଅନୁସାରେ ଯଦି ଶାସନ କରାଯିବ ତାହେଲେ କାମ ଉପବସ୍ତ ପର୍ଯ୍ୟନ୍ୟ ସର୍ବ କାମ ଗୃହାମୟୀ ମାଧ୍ୟମରେ ଯାହାର ଯାହା ସବୁ ଆବଶ୍ୟକତା ସେଥିରେ ପୂରଣ ହେଇଯିବ। ସର୍ବକାମ ଦୁଃଖାମୟୀ ଏ ପୃଥିବୀର ଶକ୍ତି ରହିଛି ଯେ ଯେତେ ଜୀବ ରହିଲେ ମଧ୍ୟ କେତେ ଜୀବ ଅଛନ୍ତି, 84 ପ୍ରକାର ଜୀବ ଅଛନ୍ତି ନା, କେତେ 84 ପ୍ରକାର ଜୀବ ଅଛନ୍ତି। ଜଳଧାନ ଅବରକ୍ଷାଣୀ, ତାପରା ବୃକ୍ଷରକ୍ଷାଣୀ, କୃମୟ ବୃକ୍ଷ ସଂଖ୍ୟକ, କଖିଣା ବୃକ୍ଷରକ୍ଷାଣୀ, ଫସଲ ତ୍ରିଶଲକ୍ଷାଣୀ, ଏଇଭଳି ଭାବରେ କେତେ ହେଲେ 80 ଜୀବ ହେଲେ ମାନବତ ପ୍ରାଣୀ। 80 ଜୀବ ରହିକି ତାଙ୍କର କିଛି ଅସୁବିଧା ହେଉନି, ତାହେଲେ 4 ମାନବଙ୍କର କାହିଁକି ଅସୁବିଧା ହେବ, ଖାଦ୍ୟ ସଂକଟ କାହିଁକି ଆସିବ। ତେଣୁ ଏଇ ପୃଥିବୀରେ ଠିକ୍ ଭାବରେ ଯଦି ଧର୍ମନୀତି ଅନୁସାରେ ଶାସନ କରାଯିବ ତାହେଲେ ସମସ୍ତେ ଆନନ୍ଦ ରହିପାରିବେ, ଯାହାକି ଭଗବାନ ରାମଚନ୍ଦ୍ରଙ୍କ ସମୟରେ, ଭଗବାନ କୃଷ୍ଣଙ୍କ ସମୟରେ ସେ ପ୍ରଜାମାନେ ସେଇଠି ଭାବରେ ଥିଲେ। ଭଗବାନଙ୍କ ସମୟରେ ମଧ୍ୟ ସେ କିଭଳି ଭାବରେ ପାଳନ କରୁଥିଲେ ଧର୍ମନୀତି, ବର୍ଣ୍ଣାଶ୍ରମ ଧର୍ମ ଇତ୍ୟାଦି ଯେଉଁ ରହିଛି ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ କାର୍ଯ୍ୟ କରୁଥିଲେ। 4 ଚାରି ଆଶ୍ରମ ରହିଛି, ସବୁ ବର୍ମର ସବୁ ଆଶ୍ରମର ସବୁ ରହିଛି ଗୁଣକର୍ମ ସବୁ ରହିଛି, ସେ ଅନୁସାରେ ସେ ଶାସନ କରୁଥିଲେ। ତେଣୁ ଖାଦ୍ୟ ସଙ୍କଟ ନଥିଲା, କାହାର ଅସୁବିଧା ନଥିଲା, ଅଭାବ ନଥିଲା। ଏମିତି ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯେ ମୃତ୍ୟୁସ୍ଥାନ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ବର୍ଣ୍ଣନା କରାଯାଇଛି। ପ୍ରଜାମାନେ କିଭଳି ଆନନ୍ଦ ରହିଥିଲେ ନା ନାଦି ବ୍ୟାଧି ଜରା ଗ୍ରାମୀ ଦୁଃଖ ଶୋକ ଭୟ କ୍ରମା ମୃତ୍ୟୁସ୍ଥାନ ରାମେ ରାଜନ୍ୟ ଅଧୁଖରେ। ଭଗବାନ ଅଧୁଖିତ ଭଗବାନ ରାମଚନ୍ଦ୍ର ଯେଉଁ ରାଜା ଥିଲେ ସେ ସମୟରେ କୌଣସି ଦୁଃଖ ଶୋକ ନଥିଲା, କାହାର ଦୁଃଖ ଶୋକ ଭୟ ବୋଲି ଗୋଟେ କାହାର ନଥିଲା, ନାଭି ବ୍ୟାଧି କୌଣସି ରୋଗ ଇତ୍ୟାଦି ନଥିଲା, ମନସ୍ଥା ଚିନ୍ତା ମଧ୍ୟ ନଥିଲା, ବ୍ଲଡ୍ ପ୍ରେସର ନଥିଲା, ଯେତେବେଳେ ହାର୍ଟ ଡିଜିଜ୍ ନଥିଲା। ତେଣୁ ଏମିତିକି ଯେଉଁମାନେ ଚାହୁଁନଥିଲେ ମୃତ୍ୟୁବରଣ କରିବା ପାଇଁ ସେମାନେ ମଧ୍ୟ ମୃତ୍ୟୁ ମଧ୍ୟ ଆସିନଥିଲା, ତାଙ୍କର ମୃତ୍ୟୁ ସିନା ଆସିଥିଲା ରାଜା। ଯେଉଁମାନେ ଚାହୁଁନଥିଲେ ମୃତ୍ୟୁ ନିଶ୍ଚିତା, ଯେଉଁମାନେ ଚାହୁଁନଥିଲେ ମୃତ୍ୟୁ ସେମାନଙ୍କ ପାଇଁ ମୃତ୍ୟୁ ମଧ୍ୟ ଆସୁନଥିଲେ। ଏଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ରାଜ୍ୟ ସେ ବର୍ଣ୍ଣନା କରାଯାଇଛି, ତାଙ୍କ ସମୟରେ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି ନବମ ସମୟରେ। ତେଣୁ ସେହିଭଳି ଭାବରେ ମହାଭାରତ ଯେ ମହାଭାଗବତ ମହାରାଜ ସମୟରେ ସେ ସବୁବେଳେ ଏଇ ସ୍ୱସ୍ୱ କର୍ମଣି ବର୍ତ୍ତମାନ ପ୍ରଜା ପର୍ଯ୍ୟ ପାଳୟ କର୍ଣ୍ଣାଶ୍ରମ ଧର୍ମ ଅନୁସାରେ ସେ ରାଜ୍ୟଶାସନ କରୁଥିଲେ। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯଜ୍ଞ କରୁଥିଲେ, ଅନେକ ପ୍ରକାର ଯଜ୍ଞ ରହିଛି। ଯଜ୍ଞ ପ୍ରତିରୂପମ ଭାଗବତମ ଶ୍ରଦ୍ଧା ଇଜେ ଯଜ୍ଞ ଯଜ୍ଞ ଦାନ ତପ ଏଇ ତିନୋଟି ହେଉଛି ମୁଖ୍ୟ ଧର୍ମ ଭିତରେ ଯଦି କୁହାଯିବ ଏଇ ତିନୋଟି ହେଉଛି ମୁଖ୍ୟ ଯଜ୍ଞ ଦାନ ଏବଂ ତପସ୍ୟା। ଏବଂ ବିଶେଷ ଭାବରେ ଗୃହସ୍ତରରେ ଏଇସବୁ କାର୍ଯ୍ୟ ଯଜ୍ଞ ଦାନ ତପ ଭଗବତ ଗୀତାର ଅଷ୍ଟମ ଶ୍ରଦ୍ଧା ଭଗବାନ କହୁଛନ୍ତି ଯଜ୍ଞ ଦାନ ତପ କର୍ମ ନ ତ୍ୟାଗ କାର୍ଯ୍ୟ ନବତା ଯଜ୍ଞ ଦାନ ତପସ୍ୟ ପାବନାଣି ମନୁଷ୍ୟଣା। ଏମିତି ମନୁଷ୍ୟମାନେ ମଧ୍ୟ ଏ ତିନୋଟି ପବିତ୍ର କରିଦିଏ ଯଜ୍ଞ ଦାନ ଏବଂ ତପସ୍ୟା। ତେଣୁ ଯେଉଁ ଯଜ୍ଞ ଅନ୍ୟ ଯୁଗରେ ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ ଥିଲା କଳିଯୁଗରେ ସେସବୁ ଯଜ୍ଞ ସମ୍ଭବ ନୁହଁ। ଅନ୍ୟ ଯୁଗରେ ବିଭିନ୍ନ ପ୍ରକାର ଯଜ୍ଞ ସବୁ ଥିଲା, ଅନେକ ପ୍ରକାର ଯଜ୍ଞ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଦ୍ରବ୍ୟ ଯଜ୍ଞ ତପ ଯଜ୍ଞ ଯୋଗ ଯଜ୍ଞ ସଦା ପରେ ଶ୍ରଦ୍ଧାୟ ଜ୍ଞାନ ଯଜ୍ଞ ଶ୍ରଦ୍ଧାୟ ସଂସ୍କୃତ ବ୍ରତା ଏବଂ ବହୁବିଧା ଯଜ୍ଞ ବିଧତା ଭ୍ରମଣ ମୁଖେ। ବେଦରେ ଅନେକ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ କଳିଯୁଗରେ ଗୋଟିମାତ୍ର ଯଜ୍ଞ ହେଉଛି ଅନୁମୋଦିତ ଯଜ୍ଞ, ସେ ଯଜ୍ଞ ହେଉଛି ଭଗବାନଙ୍କ ନାମ ଯଜ୍ଞ ସଂକୀର୍ତ୍ତ ପ୍ରାୟ ଜଗତି ସୁମେଧସ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହେଉଛି କଳିଯୁଗର ଅନୁମୋଦିତ ଯଜ୍ଞ, ଯେଉଁ ଯଜ୍ଞକୁ ଚୈତନ୍ୟ ମହାପ୍ରଭୁ 500 ବର୍ଷ ତଳେ ଆସି ଏହି ଯଜ୍ଞକୁ ଆରମ୍ଭ କରିଛନ୍ତି। 5000 ବର୍ଷ ତଳେ ଭଗବାନ ଆସିଥିଲେ, କୃଷ୍ଣ ସେ ଯେଉଁ ଜ୍ଞାନ ସବୁ ପ୍ରଦାନ କରିଛନ୍ତି, ସେ ଜ୍ଞାନକୁ ଭଗବାନ ଚୈତନ୍ୟ ମହାପ୍ରଭୁରେ ଆସି ନିଜେ ଜୀବନରେ ପାଳନ କରି ଦେଖେଇ ଦେଇ ଯାଇଛନ୍ତି। ସେ ଭରତ ମହାରାଜଙ୍କ ଚରିତ୍ର ଆମେ ଯଦି ଦେଖିବା ସେହି ଭଗବତ ଗୀତାର ଯେଉଁ ଜ୍ଞାନ ବର୍ଣ୍ଣନା କରାଯାଇଛି ସେ ଅନୁସାରେ ସେ ଜୀବନଯାପନ କରୁଥିଲେ, ସେଥିପାଇଁ ସେ ମହାଭାଗବତ ବୋଲି କୁହାଯାଉଛି। ଏବଂ ତପସ୍ୟା ଯେଉଁ ରହିଛି ଭରତ ମହାରାଜଙ୍କୁ ଯେଉଁ ତପସ୍ୟା ବିଷୟରେ କହିଥିଲେ ଉତ୍ସାହ ଅନେକ ପ୍ରକାର ତପସ୍ୟା ରହିଛି, ବହୁତ କଠିନ ତପସ୍ୟା ସେ କରିଛନ୍ତି, କିନ୍ତୁ କଳିଯୁଗରେ ସେସବୁ ତପସ୍ୟା ଆମେ କରିପାରିବା ନାହିଁ। ଗୋପାଳ ମହାରାଜ କହିଛନ୍ତି ଯେଉଁମାନେ ପ୍ରକୃତରେ ଆଚାର୍ଯ୍ୟ ସେମାନେ ସ୍ଥାନ କାଳ ପାତ୍ର ଅନୁସାରେ ଏହିସବୁ ଶାସ୍ତ୍ର ନିୟମକୁ କାର୍ଯ୍ୟକାରୀ କରାନ୍ତି। ଅନ୍ୟ ଯୁଗରେ ଯେଉଁ ପ୍ରକାର ତପସ୍ୟା ରହିଥିଲା କଳିଯୁଗରେ ସେସବୁ ଆମେ କରିପାରିବା ନାହିଁ। ଏଇ ଭରତ ମହାରାଜ କହିବେ ରାଜା ରଘୁବନଙ୍କୁ ତପସ୍ୟା ବିଷୟରେ, ଆମେ କଳିଯୁଗରେ ସେସବୁ ତପସ୍ୟା କରିପାରିବା ନାହିଁ, କିନ୍ତୁ ଅନ୍ତପକ୍ଷେ 4ଟି ତପସ୍ୟା ଆମେ କରିପାରିବା। କ'ଣ କ'ଣ ନା ଏଇ ଯେଉଁ କଳିର ସ୍ଥାନ ରହିଛି ସେଥିରେ ଆମେ ଯଦି ଦୂରେଇ ରହିଯିବା ତାହେଲେ ଏ ତପସ୍ୟା ୟୁତମ ପାନ ସ୍ତ୍ରିୟମ ସୁନା ଯତ୍ର ଅଧର୍ମ ସ୍ତ୍ରୀବିଧା ୟୁତ କ୍ରୀଡ଼ା ନିଶାଚନ ସେବନ ଅବୈଧ ସ୍ତ୍ରୀ ସଙ୍ଗ ଏବଂ જીવ હત્યા એ ચારોટી જે આપણે કરવા એ ચારોટી જે દુરે કરવા ત્યારે એવું શ્રેષ્ઠ તપસ્યા પડી ગયું. એવું તો સૂર્યના જડવાના પૂર્વ પછી બ્રહ્મ મુહૂર્ત એ સમયે જે આપણે ભગવાન પર નામ કીર્તન કરવા મંગળારતી દર્શન કરવા એ શુભ કાર્ય કરવા ત્યારે સીધા મતલબ કે શ્રેષ્ઠ તપસ્યા ତେଣୁ ସେଇଭଳି ଭାବେ ଯଜ୍ଞ କରିବା ସମୟରେ ଯଜ୍ଞ ଫଳ ସବୁ ରହିଛି ଅପୂର୍ବ କ୍ରିୟାଫଳମ୍ ପରେ ବ୍ରହ୍ମଣି ଯଜ୍ଞ କରୁଛି ସର୍ବଦେବତା ଲିଙ୍ଗାଣ ଯଜ୍ଞରେ ତେଣୁ ଏଇ ଯେଉଁ ଦେବତାମାନଙ୍କୁ ଯେଉଁ ଯଜ୍ଞ ଭାଗରେ ପ୍ରାପ୍ତ ହଉଥିଲେ ଯଜ୍ଞରେ ଯେଉଁ ଫଳ ପ୍ରାପ୍ତ ହଉଥିଲେ ସେ ଫଳକୁ ସେ ଭଗବାନଙ୍କୁ ଅର୍ପଣ କରୁଥିଲେ ଭାଗବତରେ ନବଜଗତରେ କଥା କହିବେ ଆମେ ଯାହା କରୁଛେ ସବୁକିଛି ସେ ଭଗବାନ ସେ କର୍ମଫଳକୁ ଅର୍ପଣ କରିବା ତେଣୁ ଭରତ ମହାରାଜ ସେଭଳି ଭାବରେ ଏ ଯଜ୍ଞ କର୍ମ କରୁଥିଲେ ଏ ଯଜ୍ଞ କର୍ମର ଯଜ୍ଞ କର୍ମର ଯେଉଁ ଉପଭୋଗକାରୀ ସେ ହେଉଛି ଭଗବାନ ଭକ୍ତାରାମ ଯଜ୍ଞ କର୍ତ୍ତା ସର୍ବଲୋକ ମହେଶ୍ୱର ତେଣୁ ସେ ଯଜ୍ଞ ଫଳକୁ ସେ ଭଗବାନଙ୍କୁ ଅର୍ପଣ କରୁଥିଲେ ତେଣୁ ଏହିଭଳି ଭାବରେ ସେ ଏଇ ଶ୍ଲୋକରେ ଭଗବାନ ମହାରାଜ କହୁଛନ୍ତି ଏଇ ଦୁର୍ଗା ଦେବୀ ଯିଏକି ସୃଷ୍ଟି ସ୍ଥିତି ପ୍ରାଣ କରୁଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା ଛାଇବେ ଯେତେ ଭୁବନାଣି ବିଭକ୍ତି ଦୁର୍ଗା ଯେଉଁ ଦେବତାମାନେ ଭଗବାନଙ୍କର ଅଙ୍ଗ ସେମାନେ ଭଗବାନଙ୍କର ଅଙ୍ଗ ସେ ଦେବତା ବିଶେଷ କରି ଦେବଦେବୀ ଯେଉଁ ରହିଛନ୍ତି ସେମାନେ ଭଗବାନଙ୍କର ବିଭିନ୍ନ ଅଙ୍ଗ ବର୍ଣ୍ଣନା କରାଯାଇଛି ଚକ୍ଷୁରେ ସବିତା ସକଳ ପ୍ରମାଣ ସୂର୍ଯ୍ୟଦେବ ଭଗବାନଙ୍କ ଚକ୍ଷୁ ସହିତ ତୁଳନା କରାଯାଇଛି ଭଗବତୀତାରେ ଭଗବାନ କହୁଛନ୍ତି ପ୍ରଭାସ୍ମୀ ଶଶି ସୂର୍ଯ୍ୟ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କର ଯେଉଁ ପ୍ରଭା ସେ ହେଉଛନ୍ତି ଭଗବାନଙ୍କର ଆସୁଛି ଏମାନେ ସମସ୍ତେ ଭଗବାନଙ୍କର ଅଂଶ ହିସାବରେ ରହିଛନ୍ତି ତେଣୁ ଏହିଭଳି ଭାବରେ ଯେଉଁ ଦେବାଦେବୀମାନେ ସବୁ ଅଛନ୍ତି ଏଇ ସବୁ ଭଗବାନଙ୍କର ଅଂଶ ହିସାବରେ ରହିଛନ୍ତି ସେମାନେ ଏଇଭଳି ଭାବରେ ଦେବାଦେବୀମାନେ ଯେଉଁ ପୂଜା କରୁଥିଲେ ଭରତ ମହାରାଜ ସେ ଭଗବାନଙ୍କ ଅଙ୍ଗ ହିସାବରେ ଗ୍ରହଣ କରି ପୂଜା କରୁଥିଲେ ତେଣୁ ଏଇଭଳି ଭାବରେ ଏବଂ କର୍ମ ବିଶୁଦ୍ଧିଆ ବିଶୁଦ୍ଧ ସତ୍ୟ ଅନ୍ତର୍ବୃଦ୍ଧାକାଶ ଶରୀରେ ବ୍ରହ୍ମଣୀ ମହାପୁରୁଷ ଗୁରୁ ଉପକରଣ ଶିବସ୍ତ୍ର କୌଶୁଭ ବନମାଳା ହରିଧର ଗଦାଦେବୀ ଉପଲକ୍ଷିତ ନିଜ ପୁରୁଷ ଗୁରୁଲିଖିତେନ ପୁରୁଷ ରୂପେଣ ଆତ୍ମନି ବିରୋଜମାନେ ଭଗବତୀ ବାସୁଦେବେ ଅନୁଦିନ ଏଦମାନ ରୟ ଭକ୍ତି ଉତ୍ତିଷ୍ଠରା ମଦାୟକ ତାଙ୍କର ଭକ୍ତି ଉତ୍ତିଷ୍ଠରା ସେ ବହୁତ ଉନ୍ନତ ସ୍ତରରେ ମହାଭାଗବତ ବୋଲି କହି ଭକ୍ତିର ବହୁତ ଉନ୍ନତ ସ୍ତର ଯାଇଥିଲେ କୁହାଯାଏ ସେ ଭାଗସ୍ତରକୁ ଯାଇଥିଲେ ବୋଲି କୁହାଯାଏ ଯେଉଁ ସ୍ତରକୁ ଗଲେ ଜଣେ ଭଗବାନଙ୍କ ସହିତ କଥାବାର୍ତ୍ତା କରିପାରିବେ ଯେଉଁଭଳି ଭାବରେ ଆମେ ବର୍ତ୍ତମାନ କଥାବାର୍ତ୍ତା ହେଉଛେ ସେହିଭଳି ଭାବରେ ସେ କଥା ହେଇପାରିବେ ଭଗବାନଙ୍କ ସହିତ ଏହି ସ୍ତରକୁ ଯାଇଛି ଉତ୍ତିଷ୍ଠରଣ ବୋଲି କୁହାଯାଇଛି ଏହି ସ୍ତରରୁ ତାଙ୍କର ପତନ ହେଇଛି ପତନ ଭଗବାନଙ୍କର ଇଚ୍ଛା ଅନୁସାରେ ହେଇଛି କାହିଁକି ନା ତାଙ୍କର ଯଦି ପତନ ନ ହେଇଥାନ୍ତା ଏ ଅମୃତକୁ ଆମେ ଆସ୍ୱାଦନ କରିପାରିନଥାନ୍ତେ ଭଗବାନ ବିଶ୍ୱନାଥ ଚକୁର୍ଥକୁ ପାଇବେ ଭଗବାନ ଅଛନ୍ତି ଚତୁର୍ଥରେ ଚତୁର୍ଥୀ ଅମ୍ବୁଧି ସେ ତାଙ୍କର ଯେଉଁ ଚାତୁର୍ଯ୍ୟ ରହିଛି ତାଙ୍କ ଯେଉଁ ଜ୍ଞାନ ରହିଛି ଜ୍ଞାନ ଚତୁର୍ଥ ରହିଛି ତାଙ୍କ ସହିତ କିଏ ସମାନ ହେଇପାରିବେ ନାହିଁ ଭଗବାନଙ୍କ ସହିତ ତେଣୁ ସେ ବ୍ୟବସ୍ଥା କରିଛନ୍ତି ଏତେ ଉଚ୍ଚସ୍ତରକୁ ଯାଇଥିଲେ ଉଚ୍ଚସ୍ତରାଣ ବୋଲି କୁହାଯାଉଛି ଭଗବାନ ସବୁବେଳେ ଦର୍ଶନ କରୁଥିଲେ କିଭଳି ଦର୍ଶନ କରୁଥିଲେ ନା ମହାପୁରୁଷ ଭଗବାନ ଦର୍ଶନ କରୁଥିଲେ ଶିବସ୍ୱ କୌସ୍ତୁଭ ବନମାଳା ହରିଦର ତଥା ଶଙ୍ଖ ତାଙ୍କର ଭଗବାନ ପକ୍ଷ ଦେଶରେ ଶିବସ୍ୱ ଦିନ ରହିଥାନ୍ତି ଶିବସ୍ୱ ଦିନ ଯେଉଁ ଭୃଗୁ ଯେଉଁ ପଦାଘାତ କରିଥିଲେ ଭଗବାନଙ୍କ ପକ୍ଷ ଦେଶରେ ତାକୁ ଧାରଣ କରିଛନ୍ତି ଭଗବାନ ଶିବସ୍ୱ ଦିନ ଧାରଣ କରିଛନ୍ତି କୌସ୍ତୁଭ ରହିଛନ୍ତି ତାଙ୍କର ଗଳାରେ କୌସ୍ତୁଭ ମଣି ରହିଛନ୍ତି ବଣମାଳା ଧାରଣ କରିଛନ୍ତି ହରିଦର ଶଙ୍ଖ ପାଞ୍ଚଜନ୍ୟ ଶଙ୍ଖ ଭଗବାନଙ୍କର ଶଙ୍କର ନାମ ହେଉଛି ପାଞ୍ଚଜନ୍ୟ ଏବଂ ଭଗବାନଙ୍କର ଗଦାଙ୍କର ନାମ ଗଦାର ନାମ ହେଉଛି କୌମଲକ୍ଷୀ ଗଦା ଏହିଭଳି ଭାବରେ ଭଗବାନ ସେ ଦର୍ଶନ କରୁଥିଲେ ହୃଦୟ ସେ ଦର୍ଶନ କରୁଥିଲେ ଲିଖିତ ବୋଲି କୁହାଯାଉଛି କିନ୍ତୁ ପଥରରେ ଗୋଟେ ଯଦି ଅଙ୍କା ହେଇଥିବ ସେ ଲିଭିବ ନାହିଁ ସେହିଭଳି ଭାବରେ ତାଙ୍କ ହୃଦୟ ଭିତରେ ଅଙ୍କା ହେଇକି ରହିଛି ଭଗବାନଙ୍କ ଚିହ୍ନକୁ ଦେଖୁଥିଲେ ଭଗବାନ ଦର୍ଶନ କରୁଥିଲେ ତେଣୁ ଭଗବତୀ ଭଗବାନ କିଏ ନା ବାସୁଦେବ ଭଗବାନ ଯେ ବସୁଦେବଙ୍କ ପୁତ୍ର ବାସୁଦେବ ତାଙ୍କୁ ସେ ଅନୁଦିନ ପ୍ରତିଦିନ ଦର୍ଶନ କରୁଥିଲେ ଏବଂ ଏଜମାନ ଲୟ ଏହି ଭକ୍ତି ଯେ ସେଥିରେ ସୀମିତ ଥିଲା ତା ନୁହଁ ସେ ସବୁବେଳେ ବଢ଼ି ବଢ଼ିକା ଯାଉଥିଲା ଭଗବାନ ଭକ୍ତି ଭଗବତୀ ଭକ୍ତି ରହିବା ବେଗରେ ଦ୍ରୁତ ବେଗରେ ଗତି କରୁଥିଲା ଭକ୍ତି ଭଗବାନଙ୍କ ଭକ୍ତି ଦ୍ରୁତ ବେଗରେ ଉନ୍ନତ ଉନ୍ନତରୁ ଉନ୍ନତରୁ ଯାଉଥିଲା ଭକ୍ତି ଉଚ୍ଚରଣ ଅଦାୟତ ଏହି ଉଚ୍ଚରଣ ଅତି ଉନ୍ନତର ଭକ୍ତି ସେ ପ୍ରାପ୍ତ ହୋଇଥିଲେ କିନ୍ତୁ ସେ ସ୍ତରରୁ ତାଙ୍କର ପତନ ହୋଇଗଲା ତେଣୁ ଅନ୍ୟମାନେ କଥା କ'ଣ କହିବା ଯଦିଓ ଭକ୍ତି ପତନ ହେଲେ ମଧ୍ୟ ଏଇଟା ଭଗବାନଙ୍କ ଇଚ୍ଛାନ୍ତ ହେଇଛି ଆଉ କାରଣ ହେଉଛି ଯେ ଆମମାନଙ୍କୁ ଅମୃତ ପ୍ରଦାନ କରିବେ ସେ ସରକାର ପତନ ହୁଏ ନାହିଁ ଭଗବତୀ ଦ୍ୱିତୀୟ ଅଧ୍ୟାୟ ଭଗବାନ କହୁଛନ୍ତି ଯେ ସ୍ୱଳ୍ପ ହେଉଛି ଧର୍ମସ୍ୱ ପ୍ରାୟତଃ ଭଗବତ ଭୟା ଯଦି ଜଣେ ଅଳ୍ପ କିଛି କରିଛି ଭଗବାନ ଭକ୍ତି ଅଳ୍ପ କିଛି କରିଛି ତାହେଲେ ସେଇଟା ମଧ୍ୟ ତାଙ୍କୁ ବହୁତ ବଡ଼ ବିପଦରୁ ରକ୍ଷା କରିବ ଆଉ ଯିଏ ଏତେ ଉନ୍ନତରୁ ଯାଇଥିଲେ ତାଙ୍କର କାହିଁକି ପତନ ହେଇଥାନ୍ତା ପତନକୁ କିଭଳି ହେଇଛି ଗୋଟେ ମୃଗ ଶିଶୁ ପ୍ରତି କରୁଣା କରିଛନ୍ତି କୃପା କରିଛନ୍ତି ସେ ମୃତ୍ୟୁବରଣ କରିଥାନ୍ତା ଯଦି ସେ କୃପା ନ କରିଥାନ୍ତେ କିନ୍ତୁ ତାକୁ ଉଠେଇଛନ୍ତି ରକ୍ଷା କରିଛନ୍ତି ପ୍ରାଣ ରକ୍ଷା କରିଛନ୍ତି କିନ୍ତୁ ଏହା ଦ୍ୱାରା ମଧ୍ୟ ତାଙ୍କର ଭକ୍ତି ବାଧାପ୍ରାପ୍ତ ହେଇଗଲା ଏତେ ଉନ୍ନତରେ ଥାଇକି ତାଙ୍କର ପତନ ହେଇଗଲା ପରଜନ୍ମରେ ସେ ମୃଗ ଶରୀର ପ୍ରାପ୍ତ ହେଲେ ତେଣୁ ଏହି ଉଚ୍ଚରାଣ ଭକ୍ତି ସେ ତାଙ୍କର ଥିଲା ଯେତେବେଳେ ରାଧା ଥିଲେ ସେ ସମୟର କଥା ପୁଣି ଯେତେବେଳେ ଆସିଲେ ଜଙ୍ଗଲକୁ ଆସିଲେ କୁଲସ୍ଥ କୁଳ ଆଶ୍ରମକୁ ଆସିଲେ ସେଠି ତ ତାଙ୍କର ଭକ୍ତି ଆହୁରି ବଢ଼ିଲା କିନ୍ତୁ ରାଧା ଥିବାବେଳେ ଯେତେବେଳେ ଯଜ୍ଞ କରୁଥିଲେ ସେହି ସମୟର ବର୍ଣ୍ଣନା କରାଯାଉ ସୁଗତ ଗୋସ୍ୱାମୀ କହୁଛନ୍ତି ସେ ସମୟରେ ସେ ଏତେ ଉନ୍ନତର ଭକ୍ତ ଥିଲେ ତେଣୁ ଆମେ କିଛି ସମୟ ଟିକେ କୀର୍ତ୍ତନ କରିବା
Hare Krishna.
ଯୁବକ ଅବସ୍ଥାରେ ତ୍ୟାଗ କରିଥିଲେ, ଗୋଟିଏ ବର୍ଷ କାଳ ରାଜ୍ୟ ଶାସନ କଲା ପରେ ମଧ୍ୟ ସେ ଯୁବକ ଥିଲେ। ତେଣୁ ଏବଂ ବର୍ଷା ଏକ ସହସ୍ର ପର୍ଯ୍ୟନ୍ତ ଅବଶିତ କର୍ମ ନିର୍ବାଣ ଅବସର। ତେଣୁ ସେ ଭଗବାନଙ୍କର ଯେଉଁ ଭକ୍ତି ବୃଦ୍ଧିତ ବର୍ଦ୍ଧିତ ହେଉଥିଲା, ସେ ଆଉ ରାଜ୍ୟ କାର୍ଯ୍ୟରେ ନିଯୁକ୍ତ ହୋଇପାରିଲେ ନାହିଁ, ତାଙ୍କର କର୍ମର ଅବସର ନେବା ପାଇଁ ଚାହିଁଲେ। ତେଣୁ ତାଙ୍କର ଯେଉଁ ପାଞ୍ଚ ପୁତ୍ର ଅଛନ୍ତି, ତାଙ୍କୁ ଯଥା ଯଥା ଅଭିପୂଜ୍ୟ ମାନ ପିତୃ ପୈତାମ ରିତନ ସ୍ୱର୍ଗନୈବ୍ୟ ଯଥା ଦାୟ ବିଭଜ୍ୟ, ଯେଉଁଭଳି ଭାବରେ ବିଭାଜନ କରିବା କଥା ସେଭଳି ଭାବରେ ବିଭାଜନ କରି ସେ ସ୍ୱୟଂ ସକଳ ସମ୍ପନ୍ନ ନିକଟାନ ଆତ୍ମନିଷ୍ଠା ପୂର୍ଣ୍ଣାଶ୍ରମ ପ୍ରଭୁରାଜ। ତେଣୁ ସେ ସବୁ ତ୍ୟାଗ କରି ବାମପ୍ରସ୍ତ ଗ୍ରହଣ କରି ଚାଲି ଆସିଲେ, ସନ୍ନ୍ୟାସ ଗ୍ରହଣ କରି ଚାଲି ଆସିଲେ। କେଉଁଠି ଆସିଲେ ନା ପୂର୍ଣ୍ଣାଶ୍ରମକୁ, ପୂର୍ଣ୍ଣାଶ୍ରମ ପୁରୋହିତ ବ୍ରହ୍ମାଙ୍କ ପୁତ୍ର ସେ ଆଶ୍ରମକୁ ଆସିଲେ, ଯେଉଁଠି ଯତ୍ର ଭାବ ଭଗବାନ ହରି ଅଧ୍ୟାତ୍ମି ତତ୍ତ୍ୱଜ୍ଞାନ ନିବେଦନାନ ବାସ୍ତବେନ ଇଚ୍ଛା ରୂପେଣ ସନ୍ନିଧାନ କରିବେ। ତୀର୍ଥ ତୀର୍ଥସ୍ଥାନରେ ରହିବା, ଏ ଆମେ ମଧ୍ୟ ତୀର୍ଥସ୍ଥାନରେ ରହିଛେ, ଯେଉଁ ଜଗନ୍ନାଥ ଜଗନ୍ନାଥ ବି ଅଛନ୍ତି, କିନ୍ତୁ ଜଗନ୍ନାଥ ଯେଉଁ ପୁରୀ ଧାମ ସେ ଏଇଠୁ ଆରମ୍ଭ ହୋଇଛି। ଭୁବନେଶ୍ୱର ହେଉଛି ଗେଟ୍ୱେ, ଇଏ ହେଉଛି ଦ୍ୱାରପାଳ, ଏଠି ଶିବଜୀ ରହିଛନ୍ତି ଦ୍ୱାରପାଳ, ଏଇଠୁ ଆରମ୍ଭ ହେଉଛି ପୁରୀ କ୍ଷେତ୍ର ଆରମ୍ଭ ହେଉଛି, ଶଙ୍କରାଦି କ୍ଷେତ୍ର ଆରମ୍ଭ ହେଉଛି ଏ ତୀର୍ଥ। ତେଣୁ ଏଇ ଯେଉଁ ତୀର୍ଥ ରହିଛି ଯତ୍ର ଭାବ ପୂର୍ଣ୍ଣାଶ୍ରମେ, ଏ ପୂର୍ଣ୍ଣାଶ୍ରମରେ ଭଗବାନ ହରି ଅଧ୍ୟାତ୍ମି ତତ୍ତ୍ୱଜ୍ଞାନ ନିଜଜନାନ ବାତ୍ସଲ୍ୟନ ଇଚ୍ଛା ରୂପେଣ ସନ୍ନିଧାନ କରି, ଯେଉଁ ଧାମରେ ପୂର୍ଣ୍ଣାଶ୍ରମରେ ବର୍ତ୍ତମାନ ମଧ୍ୟ ଭଗବାନ ତାଙ୍କର ଭକ୍ତମାନଙ୍କୁ ନିଜ ତତ୍ତ୍ୱଜ୍ଞାନ ତାଙ୍କ ନିଜ ଭକ୍ତମାନଙ୍କୁ ଭକ୍ତଙ୍କର ଅନୁରୂପ ଇଚ୍ଛା ରୂପରେ ଭଗବାନ ତାଙ୍କୁ ଦର୍ଶନ ଦିଅନ୍ତି, ବର୍ତ୍ତମାନ ମଧ୍ୟ ତାଙ୍କୁ ଦର୍ଶନ ଦେଉଛନ୍ତି। ଏ ତୀର୍ଥସ୍ଥାନ ବାସରେ ଇଏ ପୁଣି ରହିଛି, ଏ ମହାତ୍ମା ରହିଛି ତୀର୍ଥସ୍ଥାନ ବାସରେ। ତେଣୁ ଚୈତନ୍ୟ ମହାପ୍ରଭୁ ଭକ୍ତିରେ ଯେଉଁ 64 ଅଙ୍ଗ ରହିଛି, ତା ଯେଉଁ ମୁଖ୍ୟ ଅଙ୍ଗ 5 ତା ଯୋଗୁଁ ବର୍ଣ୍ଣନା କରାଯାଇଛି। ଏ 5 ଅଙ୍ଗରେ ତୀର୍ଥସ୍ଥାନ ବାସ ଏ ଗୋଟିଏ ଅଙ୍ଗ। ସାଧୁ ସଙ୍ଗ ନାମ କୀର୍ତ୍ତନ ଭାଗବତ ଶ୍ରବଣ ମଥୁରା ପୁରୀତ ବାସ ଏବଂ ଶ୍ରୀମତୀର ଶ୍ରଦ୍ଧା ସେବନ ଏ 5 କୃଷ୍ଣ ଭକ୍ତି ଜନ୍ମାଏ ଏହି 5 ଅତି ଅଳ୍ପ ସଙ୍ଗ। ତେଣୁ ପ୍ରଭୁ ମହାରାଜ କହିଛନ୍ତି ଏଇ ଯେଉଁ ବିଭିନ୍ନ ତୀର୍ଥ ସବୁ ରହିଛି, ତା ଦେହରୁ ଆମ ଜଗନ୍ନାଥ ପୁରୀ ମଧ୍ୟ ଗୋଟେ ତୀର୍ଥ, ବୃନ୍ଦାବନ ମାୟାପୁର ଇତ୍ୟାଦି ତୀର୍ଥରେ ଜଗନ୍ନାଥ ପୁରୀକୁ ମଧ୍ୟ ପ୍ରଭୁ ମହାରାଜ ରହିଛନ୍ତି ଗୋଟେ ତୀର୍ଥ। କଳିଯୁଗର ହେଉଛି ଧାମ ଜଗନ୍ନାଥ ଧାମ, ଜଗନ୍ନାଥର ଲୀଳା ଚାଲିଛି। ତେଣୁ ସେ ଜଗନ୍ନାଥ କୃପାରୁ ଆଜି ଆମେ ସେ ଜଗନ୍ନାଥ ବିଷୟରେ କିଛି କଥା କହୁଛେ ଜଗନ୍ନାଥଙ୍କ ଧାମରେ। ତେଣୁ ସେଇଠି ଯାଇ ସେଇଠି ଗଲେ ପୂର୍ଣ୍ଣାଶ୍ରମକୁ ଗଲେ ଭଗବାନ ହରି, ଭଗବାନଙ୍କ ନାମ ହେଉଛି ହରି, କାହିଁକି ନା ସେ ସମସ୍ତଙ୍କ ଦୁଃଖକୁ ନରଣ କରନ୍ତି। ନବନୀତ ଚୌରଂ ଗୋପାଙ୍ଗନାମ ଚଲୁକୋର ଚୌରଂ ଅନେକ ଜନ୍ମା ଜିତ ପାପ ଚୌରଂ ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି, ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି, ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି। ଭଗବାନ ହରି ହରଣ କରିନାହାନ୍ତି, କ'ଣ ସେ ହରଣ କରନ୍ତି ନା ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରଂ, ବ୍ରଜରେ ସେ ନବନୀତ ହରଣ କରୁଥିଲେ ବୋଲି ପ୍ରସିଦ୍ଧରେ ରହିଛନ୍ତି ନବନୀତ ଚୌରଂ। ତେଣୁ ମହାପ୍ରଭୁ ବାନ୍ଧିଥିଲେ, ଯଶୋଦା ମା ବାନ୍ଧିଥିଲେ, ଏବଂ ଗୋପାଙ୍ଗନାଙ୍କ ଦୁକୁଳ ଚୌରଂ ଗୋପାଙ୍ଗନାମାନଙ୍କର ବସ୍ତ୍ରକୁ ମଧ୍ୟ ସେ ହରଣ କରିଥିଲେ, ଏବଂ ଅନେକ ଜନ୍ମାର୍ଜିତ ପାପ ଚୌରଂ, ଆମେ ଯେଉଁ ଅନେକ ଜନ୍ମ ଧରି ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ ସେ ମଧ୍ୟ ଭଗବାନ ତାକୁ ଚୋରି କରିନେବେ, ତାକୁ ହରଣ କରିନେବେ। ତେଣୁ ସେଇ ଚୌରାଗ୍ରଗଣ୍ୟକୁ ଆମେ ପ୍ରଣାମ କରୁଛୁ। ସେ ହରି ହରି ଶବ୍ଦର ଅନେକ ଅର୍ଥ ରହିଛି ଚେତନ ମହାପ୍ରଭୁ କହିଛନ୍ତି, କିନ୍ତୁ ମୁଖ୍ୟ ଦୁଇ ତ ମେନ୍ କୁହାଯାଏ, ଦୁଇ ଦୁଇ ମୁଖ୍ୟତଃ ଦୁଇଟି ହେଉଛି ମୁଖ୍ୟ ହରି ଶବ୍ଦର ଅର୍ଥ କ'ଣ ନା, ସର୍ବ ଅମଙ୍ଗଳ ଘରେ ସମସ୍ତଙ୍କର ଯେଉଁ ଅମଙ୍ଗଳ ସବୁ ରହିଛି ସେ ଅମଙ୍ଗଳ ସବୁ ନେଇଯାଆନ୍ତି, ମଙ୍ଗଳ ପ୍ରଦାନ କରନ୍ତି, ଏବଂ ପ୍ରେମ ଦିଆ ଘରେ ମନ, ପ୍ରେମ ପ୍ରଦାନ କରି ସମସ୍ତ ମନକୁ ହରଣ କରନ୍ତି ଭଗବାନ, ସେଥିପାଇଁ ତାଙ୍କର ନାମ ହେଉଛି ହରି। ତେଣୁ ଭରତ ମହାରାଜ ସେ ହରିଙ୍କର ଆକର୍ଷଣରେ ସମାଜକୁ ତ୍ୟାଗ କରିଦେଲେ, ଧନ ସମ୍ପତ୍ତି ସବୁ ତ୍ୟାଗ କରିଦେଲେ, ଯୁବକ ଅବସ୍ଥାରେ ତ୍ୟାଗ କରିଦେଲେ, ତେଣୁ ସେ ହରିଙ୍କର ଆକର୍ଷଣ ରହିଛି। ଆତ୍ମାରାମସ୍ତ ନୟୋ ନିର୍ଗତା ଅତି କ୍ରମେ ପୂର୍ବତୀ ଆୟୁ ବାକି ଭୀତଭୂତ ମନ ହରି ଭାଗବତରେ ପ୍ରସିଦ୍ଧ ଶ୍ଳୋକ ରହିଛି ପ୍ରଥମ ସମୟ ସପ୍ତମ ଅଧ୍ୟାୟରେ। ହରିଙ୍କ ପ୍ରତି ହରିଙ୍କର ଏଭଳି ମନ ରହିଛି ଯେ ଆତ୍ମାରାମ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହେଇଯାଆନ୍ତି। ଆତ୍ମାରାମସ୍ତ ମୁନୟ ଆତ୍ମାରେ ଯେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଶିବଦେବ ଗୋସ୍ୱାମୀ ଆତ୍ମାରାମ ଥିଲେ, କିନ୍ତୁ ଭଗବାନଙ୍କର ନାମ ରୂପ ମନଲୀଳା ଶ୍ରବଣ କଲେ ଆକର୍ଷିତ ହେଇକି ଆସିଲେ, ଏହି ଭାଗବତକୁ ଅଧ୍ୟୟନ କଲେ। ସେଇଭଳିଆ ମୁନିମାନେ ମଧ୍ୟ ମନଶୀଳ ବ୍ୟକ୍ତି ସେମାନେ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହେଇଯାଆନ୍ତି, ହରିଙ୍କର ଏଭଳି ଆକର୍ଷଣ ରହିଛି। ନିର୍ଗନ୍ତା ଯେଉଁମାନେ କୌଣସି ବନ୍ଧନ ନାହିଁ ବା ଯେଉଁମାନେ କୌଣସି ଗ୍ରନ୍ଥ ଅଧ୍ୟୟନ କରିନାହାନ୍ତି ସେମାନେ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହେଇକି ଅଛନ୍ତି, ଭଗବାନଙ୍କର ଏଭଳି ଇତମ୍ଭୂତ ଗୁଣ ହରି, ଭଗବାନଙ୍କର ଏଭଳି ଗୁଣ ହରି, ହରିଙ୍କର ଏଭଳି ଗୁଣ ରହିଛି। ଯେଉଁ ଶ୍ଳୋକର 61 ଅର୍ଥ ପାଇଥିଲେ ମହାପ୍ରଭୁ ସନାତନ ଗୋସ୍ୱାମୀ ପାଖରେ, ଏ ଶ୍ଳୋକରେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଭାଗବତ ପ୍ରଥମ ସମୟ ସପ୍ତମ ଅଧ୍ୟାୟରେ ଏ କଥାଟି କୁହାଯାଇଛି। କାହିଁକି କୁହାଗଲା ନା, ଯେଉଁ ସ୍ୱର୍ଣ୍ଣକା ଋଷିମାନେ ସେମାନେ ଆଶ୍ଚର୍ଯ୍ୟ ହେଇଗଲେ, ସୁଖଦେବ ଗୋସ୍ୱାମୀ ସେ ତ ନିବୃତ୍ତ ଥିଲେ, ସେ ତାଙ୍କର କୌଣସି ପ୍ରବୃତ୍ତି ମାର୍ଗରେ ନଥିଲେ, ଆତ୍ମନାମ ଥିଲେ, ପୁଣି ସିଏ ପୁଣି କାହିଁକି ଏତେ ବିରାଟ ବଡ଼ ଗ୍ରନ୍ଥକୁ ଅଧ୍ୟୟନ କଲେ, 18,000 ଶ୍ଳୋକ ଭାଗବତର 18,000 ଶ୍ଳୋକ ରହିଛନ୍ତି, ଏତେ ବିରାଟ ବଡ଼ ଗ୍ରନ୍ଥକୁ କାହିଁକି ଅଧ୍ୟୟନ କଲେ, ଏହି ପ୍ରଶ୍ନ ପଚାରିଥିଲେ ଗୋସ୍ୱାମୀ। ସେ ପ୍ରଶ୍ନର ଉତ୍ତରରେ ଏ ସବୁ ପାଇଥିଲେ, ଭଗବାନଙ୍କର ଏଭଳି ଗୁଣ ଯେ ସମସ୍ତେ ଆକର୍ଷିତ ହେଇକି ଆସନ୍ତି, ଆତ୍ମାରାମ ବି ଆସନ୍ତି, ମୁନିମାନେ ବି ଅଛନ୍ତି ଆସନ୍ତି, ନିର୍ଗତା ବି ଆସନ୍ତି, ସମସ୍ତେ ଭଗବାନଙ୍କର ଏଭଳି ଗୁଣ ରହିଛି। ତେଣୁ ଭରତ ମହାରାଜ ଯିଏକି ରାଜ୍ୟରେ ଥାଇକି ମଧ୍ୟ ଏତେ ଉଚ୍ଚସ୍ତରଣ ଭକ୍ତି ତାଙ୍କର ଥିଲା, ଭଗବାନ ସବୁବେଳେ ଦର୍ଶନ କରୁଥିଲେ, ହୃଦୟ ଭିତରେ ସବୁବେଳେ ଦର୍ଶନ କରୁଥିଲେ ଭଗବାନଙ୍କୁ, ଏତେ ଉଚ୍ଚସ୍ତର ଭକ୍ତି ଥିଲା, କିନ୍ତୁ ତଥାପି ଭଗବାନ ହରିଙ୍କ ପ୍ରତି ଆକର୍ଷିତ ହେଇକି ସେ ରାଜ୍ୟକୁ ତ୍ୟାଗ କରିଦେଲେ, ରାଜ୍ୟ ତ୍ୟାଗ କରି ଆସିଗଲେ କୁଲସ୍ଥ ଆଶ୍ରମ ଆସି, ଯେଉଁଠି ଭଗବାନ ତାଙ୍କର ଭକ୍ତମାନଙ୍କୁ ଭକ୍ତମାନଙ୍କର ଇଚ୍ଛା ଅନୁସାରେ ସେହି ରୂପରେ ଭଗବାନଙ୍କୁ ଦର୍ଶନ ଦିଅନ୍ତି। ତେଣୁ ଏଠି ଆସି ସେ କ'ଣ କଲେ ନା, ଯତ୍ର ଆଶ୍ରମ ପ୍ରଦାନି ଉଭୟକୁ ନାଭିବି ଦୁଷ୍ଚକ୍ରେଇ ଚକ୍ର ନଦୀ ନାମ କରି ଦ୍ୱାରା ସର୍ବତଃ ପବିତ୍ର କରୋତି। ସେ କୁଲ ଆଶ୍ରମରେ ଯେଉଁ ଗଣ୍ଡୁକୀ ନଦୀ ରହିଛନ୍ତି, ଗଣ୍ଡୁକୀ ନଦୀରେ ଚକ୍ର ସବୁ ରହିଛନ୍ତି, ଶାଳପ୍ରା ପିଲା ରହିଛନ୍ତି, ସେ ଶରୀର ପ୍ରବରା ସେ ନଦୀ ଭାରତବର୍ଷ ମହାନ କାହିଁକି ନା, ସେ ବିଭିନ୍ନ ପ୍ରକାର ନଦୀ ରହିଛନ୍ତି ବର୍ଣ୍ଣନା କରାଯାଇଛି। କଳିଯୁଗରେ ଏହି ମହାନଦୀ ସବୁ ରହିଛି, ଯେଉଁ ଗଙ୍ଗେଇକ ଯମୁନେ ଜୈବ ଗୋଦାବରୀ ସରସ୍ୱତୀ ନର୍ମଦେଶ ସିନ୍ଧୁ କାବେରୀ ଜଳସିଂ ସଙ୍ଗମପୁର ଏସବୁ ଯେଉଁ ମହାନଦୀ ସବୁ ରହିଛନ୍ତି, ଏହି ନଦୀ ଭିତରେ ପାଳନ କରି କଳୁ କଳୁ ରହିଛନ୍ତି ନାରାୟଣ ପରାୟଣ। କଳିଯୁଗରେ ସତ୍ୟଯୁଗର ଲୋକମାନେ ମଧ୍ୟ ଚାହୁଁଥିଲେ ପ୍ରଜା ରାଜନ କଳା କିଶୋରୀ ସମ୍ଭବ, ସେମାନେ ଚାହୁଁଥିଲେ ଆମେ କଳିଯୁଗରେ କେମିତି ଜଣେ ମନୁଷ୍ୟଜାତ ପ୍ରାପ୍ତ ହେଉ, କାହିଁକି ନାହିଁ ନଦୀମାନଙ୍କ ଜଳ ପାଳନ କରି ସେମାନେ ନାରାୟଣ ପରାୟଣ ହେଇଯିବେ, ଭଗବାନ ଭକ୍ତ ହେଇଯିବେ। ତେଣୁ ସେଇ ଗଣ୍ଡୁକୀ ନଦୀ ଶରୀରବରା ଶ୍ରେଷ୍ଠ ନଦୀ ସେଇ ଆଶ୍ରମରେ ବହୁଥିଲେ, ଯେଉଁ ନଦୀରେ ସେ ବିଭିନ୍ନ ପ୍ରକାର ଶାଳଗ୍ରାମ ଶିଳା ସବୁ ରହୁଥିଲେ ଅଛନ୍ତି, ସେ ନଦୀର ଜଳରେ ପବିତ୍ର ହେଇଯାଉଥିଲେ ସେ ଆଶ୍ରମ ସ୍ଥାନ ସବୁ। ତେଣୁ ସେଠି କୁହାଯାଉଛି ଯେ ତସ୍ମିନ୍ ବାବ କିଳ କୁଲହାଶ୍ରମ ପବନେ ସହ ଏକ ବିଭିନ୍ନ କୁସୁମ ଶୀତଳା ତୁଳସୀ ତୁଳସୀ କାମ୍ବୁଭି କନ୍ଦମୂଳ ଫଳ ଉପହାରେ ଚ ଭଗବତ ଆରାଧନ ସମୀୟମାନ ବିଭିକ୍ତ ଉପରାଶୟା ବିଳାସ ଉପଭୂତ ପ୍ରଥମ ପରାଣ ନିର୍ମୃତି ଅଭାବ ପରାଣ ନିର୍ମୃତି ଯେଉଁ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ ରାଜ୍ୟରେ ସେଥିରେ ମଧ୍ୟ ବହୁତ ଆନନ୍ଦ ପ୍ରାପ୍ତ ହେଉଥିଲେ ଅନେକ ଉଚ୍ଚତର ପଶୁ ସେ ପ୍ରାପ୍ତ ହେଇଥିଲେ ତାଠାରୁ ଅଧିକ ଆନନ୍ଦ ଏଠି ପ୍ରାପ୍ତ ହେଲେ ପରାଣ ନିର୍ମୃତ ଅଭାବ ବି କଲେ ତେଣୁ ଏଇ ଆଶ୍ରମକୁ ଆସି ଭଗବାନଙ୍କର ଆରାଧନା ସେ କରୁଥିଲେ କିଭଳି କରୁଥିଲେ ନା ପୂର୍ବାଶ୍ରମ ଉପବନେ ଏକ ଏକୁଟିଆ ରହିଥିଲେ ଯିଏ ସମଗ୍ର ପୃଥିବୀର ସମ୍ରାଟ ଥିଲେ କେତେ ମନ୍ତ୍ରୀ ପାର୍ଷଦ ସବୁ ଥିବେ ସବୁ ସମୟରେ ତାଙ୍କ ସବୁ ପାଖରେ ଥିବେ କିନ୍ତୁ ଆଜି ସେ ଏକୁଟିଆ ରହୁଛନ୍ତି ଏକ ବିଭିନ୍ନ କୁସୁମ କିଶଳୟ ତୁଳସୀ ବା ଅମ୍ବୁଭି ଏସବୁ ସଂଗ୍ରହ କରୁଥିଲେ ବନରୁ କୁସୁମ ବିଭିନ୍ନ ପ୍ରକାର ଫୁଲ ବିଭିନ୍ନ ପ୍ରକାର ପତ୍ର ତୁଳସୀ ପତ୍ର ଜଳ ଏସବୁ ଏବଂ କନ୍ଦମୂଳ ଫଳ ଉପହାର ଏସବୁ ଭଗବାନଙ୍କୁ ଅର୍ପଣ କରୁଥିଲେ ଭଗବତ ଆରାଧନା ସମୀୟମାନ ଭଗବାନଙ୍କର ଆରାଧନା ଏଇଭଳି ଭାବରେ କରୁଥିଲେ ତେଣୁ ବିଭିକ୍ତ ଏଇଭଳି ଭାବରେ ଆରାଧନା କରି ସେ ଶୁଦ୍ଧ ହେଇଯାଉଛନ୍ତି ହୋଇଯାଉଥିଲେ ଉପରତ ବିଷୟ ବିଳାସ କୌଣସି ବିଷୟ ବିଳାସ ତାଙ୍କ ନଥିଲା ଆମର ଯେଉଁ ରହିଛି ବିଭିନ୍ନ ପ୍ରକାର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଇତ୍ୟାଦି ଭୌତିକ ଅଭିଳାଷ ରହିଛି ତେଣୁ ଅନେକ ପ୍ରକାର ଅଭିଳାଷ ଆମର ରହିଛି ଭୌତିକ ଅଭିଳାଷ କିନ୍ତୁ ରାଜାଙ୍କର କୌଣସି ଅଭିଳାଷ ନଥିଲା ଉପକୃତ ଉପଶମ ତାଙ୍କର ସମ ଶାନ୍ତି ପ୍ରାପ୍ତ ହେଇଥିଲେ ସେଇଠି ଭଗବତ ନିଷ୍ଠା ପ୍ରାପ୍ତ ହେଇଥିଲେ ତେଣୁ ପରାଣ ନିର୍ବୃତି ଅଭାବ ଏଇ ଯେଉଁ ଆନନ୍ଦ ବିଦ୍ରୋହ କହୁଛନ୍ତି ବିଦ୍ରୋହ ମାନା ବିଦ୍ରୋହ କହୁଛନ୍ତି କାହିଁକି ମୈତ୍ର ଭାଗବତ ତୃତୀୟ ସ୍କନ୍ଧ ବର୍ଣ୍ଣନା କଲେ ସମସ୍ତେ ଚାହୁଁଛନ୍ତି ସୁଖରେ ରହିବା ପାଇଁ ସୁଖାୟ କର୍ମାଣି କରୋତି ଲୋକେ ନ ତେଇ ସୁଖମ୍ ବା ଅନ୍ୟ ଦୁଃଖରମ ବା ବିନ୍ନତେ ଭୂୟ ତଥୈବ ଦୁଃଖମ୍ ଜଗତ୍ର ଯୁକ୍ତମ୍ ଭଗବାନ ଭବେନ ଭୌତିକ ଜଗତରେ ସମସ୍ତେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି ସୁଖାୟ କର୍ମାଣି କରୋତି ଲୋକେ କିନ୍ତୁ ଏଇ ବିଷୟ ସୁଖ ପାଇଁ ଚେଷ୍ଟା କରୁଛନ୍ତି ତେଣୁ ଏ ବିଷୟ ସୁଖ ଦ୍ୱାରା ପାଇବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ନ ଦେଇ ସୁଖମ୍ ପ୍ରକୃତ ସୁଖ ସେମାନେ ପ୍ରାପ୍ତ ହେଇପାରୁନାହାନ୍ତି ବା ଦୁଃଖରୁ ମଧ୍ୟ ନିବୃତ୍ତ ହେଇପାରୁନାହାନ୍ତି ଭୂୟତେ ଭିନ୍ନତେ ଭୂୟ ହେବ ଦୁଃଖ ସୁଖ ପାଇଁ ଚେଷ୍ଟା କରିକି ମଧ୍ୟ ସେମାନେ ଅଧିକରୁ ଅଧିକ ଦୁଃଖ ପ୍ରାପ୍ତ ହେଉଛନ୍ତି ତେଣୁ କ'ଣ କଲେ ଆମେ ସୁଖ ପ୍ରାପ୍ତ ହେବା ବିଦ୍ରୋହ ପଚାରିଛନ୍ତି ମୈତ୍ରମାନେ ପଚାରିଛନ୍ତି ପ୍ରଶ୍ନ ତେଣୁ ଆମେ ଭୌତିକ ବିଷୟରେ ଭଗବତରେ ପଞ୍ଚମଧ୍ୟାୟ ମଧ୍ୟ ଭଗବାନ କହିଛନ୍ତି ଯେହି ଶ୍ୱାସପ୍ରଶ୍ୱାସ ଭୋଗା ଦୁଃଖ ଜନାଇ ମୋତେ ଆଦର ଦେବତା କମ୍ପେଇ ନ ଦେଇଛୁ ରହତି ଦୁଃଖ ଆମେ ଭୌତିକ ଜଗତରେ ଯେଉଁ ସୁଖ ପାଇବା ପାଇଁ ଚେଷ୍ଟା କରୁଛେ ଇଏ ହେଉଛି ଦୁଃଖ ଜୋନାଇ ମୋତେ ଦୁଃଖରୁ କିଛି ସୁଖ ଆମେ ପ୍ରାପ୍ତ ହେଉଛେ ବହୁତ କଷ୍ଟ କଲେ କିଛି ଆନନ୍ଦ ପ୍ରାପ୍ତ ହେଉଛେ ତେଣୁ ଯଦି ବା କିଛି ଆନନ୍ଦ ପ୍ରାପ୍ତ ହେଉଛେ ଯେଉଁ ଆନନ୍ଦର ଆଦି ଅଛି ସେଇ ଆନନ୍ଦର ଅନ୍ତ ମଧ୍ୟ ଅଛି ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ସେମାନେ କେଉଁଥିରେ ଆନନ୍ଦିତ ହୁଅନ୍ତି ନା ଭଗବାନଙ୍କର ସେବାରେ ଆନନ୍ଦ ବୋଧି ବର୍ଦ୍ଧନ ଆନନ୍ଦ ବଢି ବଢିକା ଯାଉଥିବ ଏ କଥା ପରାଣ ନିର୍ବୃତ୍ତି ଅଭାବ ତାଙ୍କର ଆନନ୍ଦ ପ୍ରତିଦିନ ବଢି ବଢିକା ଯାଉଥିଲା ଭଗବାନ ସେବାରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ରମନ୍ତେ ଯୋଗୀର ଅନନ୍ତେ ସତ୍ୟାନନ୍ଦେ ଚିରାତ୍ମଣି ଇତି ରାମ ପଦେ ନାଶୋ ପରମ ବ୍ରହ୍ମ ଅଭିଧୀୟତେ ଭଗବାନଙ୍କ ଯେଉଁମାନେ ପୂଜା କରୁଛନ୍ତି ସେମାନେ ରମନ୍ତେ ସବୁବେଳେ ସେମାନେ ଆନନ୍ଦିତ ହୋଇଥାନ୍ତି ଯୋଗୀ ଅନନ୍ତ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି ସତ୍ୟାନନ୍ଦ ଚିରାତ୍ମଣି ଭଗବାନଙ୍କର ସେବାରେ ସେମାନେ ରହିବେ ସେମାନେ ସେହିଭଳି ଭାବରେ ଆନନ୍ଦ ତାଙ୍କ ପରିଗୁଡ଼ିକା ଯାଉଥିବ ତେଣୁ ଏଇଭଳି ଭାବରେ ପୂଜାରେ ରହୁଥିଲେ କିଭଳି ତାଙ୍କର ଅବସ୍ଥା ଥିଲା ନା କୟା ଇଥମ୍ ଅବ୍ୟତ ପୁରୁଷ ପରିଚର୍ଯ୍ୟା ଭଗବତୀ ପ୍ରବର୍ତ୍ତମାନ ଅନୁରାଗର ଦ୍ରୁତ ହୃଦୟ ଶୈଥଲ୍ୟ ପ୍ରହର୍ଷ ବେଗେନ ଆତ୍ମନି ଉଦ୍ଭିଦମାନ ରୋମ ପୁଲକ ପୁଲକ उत्कंठा प्रभुते प्रणय बाष्प निरुद्धा अवलोकनयन एवं निज रमणारम चरणारविंद ध्यान परिचित भक्ति योगेन परिपूत परमाल्लाद गभीर हृदय मद अवगाढ़ भीषण क्रियमाण अपि तं भगवत सपद्यां न सस्मार। ये बहुत भावस्वरी चाहिए ना भावस्वर रचना सब वर्णना कर कौन कौन से जानकारी नहीं कौन पूजा कर सो न सस्मार कौन कौन से पूजा कर सो इतने उन्नत सब चाहिए अभिनत पुरुष विरत नहीं भगवान को सेवा समुवर में वित्त रही से शरण करूँ मतलब आम जब शरण न करें तो आम रही पड़े ना पागल रही पड़े किंतु से इतने आनंद प्राप्त होते आदर्श मात्र एक उन्नति जाए अभिरत कौन सी विरति ना अभिरत भगवान की सेवा में युक्त रही पुरुष परिचर्या भगवती भगवान का परिचर्या भगवान को सेवारे प्रवर्तमान अनुराग राग अनुराग इस पर जाए प्रवर्तमान राग कहले भगवान की आसक्ति अनुराग कहले ये आसक्ति नष्ट होवार बहुत कारण थे से आसक्ति बढ़ी बढ़ी जाए से अनुराग आम भगवान पूजा करुचे भगवान सेवा करुचे जदि किसी असुविधा आसीगला जदि किसी दुख आसीगला तेरा कह ना अंचल सेवा कर पूजा कर कहीं पूजा कर राग आसीना आसक्ति आसीना जदि भगवान मत आसक्ति आसी ये असुविधा थे से आसक्ति आहुरी अधिक हम सीटा अनुराग कहुए कि अनुराग बढ़ी बढ़ी जाकर भगवान प्रति द्रुत हृदय शैथिल्य सेथिपाइं हृदय शैथिल हो जाता कौन करुँच कौन सेवा कर भूली जाऊ प्रहस वेगन अत्यंत आनंदित हो आत्मनि उद्भिद्यमान रोम पुलक पुलक शरीर रोमांच जात हो सब रोमांच रोला सब भगवान का आनंद वर्धित होता रोमांच सब रोला उत्कंठा प्रबुद्ध प्रणय बात निरुद्ध अब लोक नायक भगवान दर्शन करुले भाव भाव अनुराग रही भगवान को दर्शन करुले एवं निज रमणारम चरणारविंद अनुध्यान निज रमण भगवान ये हमको आनंद प्रदान निज रमण से भगवान आनंद दुष्यंत से रमन से भगवान वर्तमान भगवान कथा आनंद से बनती दुष्ट हमें से संतुष्ट हमें आनंदित हमें निज रमण अरुण अरुण पादपद्म किभरी लाभ पादपद्म रही अरुण रंग अरुणारविंद ध्यान सब ध्यान करुले एवं परिचित भक्ति जो है ना परिचित कर वृद्धि प्राप्त होता भक्ति अधिक अधिक वृद्धि प्राप्त होता है तेरु परिपूत परमानंद गंभीर बुद्ध हृदय मद अवगाढ़ भीषण क्रियमाण एभरी बुद्धि भीषण बुद्धि ये भाव में दलामी बुद्धि जो है तम देन मान भजा की भगवगीता भगवान कहते तेषां सर्वभूतानां भजतां सुखप्रदं दलामी बुद्धि जो है तम देन मान भजा की भगवान सदर भगवान बुद्धि देवे केमी आम सहित अधिक रू अधिक युक्त हो पार भगवान बुद्धि प्रदान करेंगे तेनालीरु बुद्धि प्राप्त होते जो थे क्रियमाण पिता भगवत सपर्ज्ञा न सस्मार से सब पूजा करके भूली जाऊ पूजा करके भूली जाऊे अवस्था आई इच्छा द्रुत भगवत प्रथ द्रुता अग्निया जीन वस्ता अनुसरण अभिषेक आर्द्र कपीस कुटीर जटा कलपेन च विरोचमान सूर्यमंडले जिहानी सूर्य भगवंत हिरण्मय पुरुषन अभिप्रतिष्ठन एवाच तेरु सी भावुले जे जो पूजा करुची मोर बुद्धि नष्ट नष्ट तेणु मोर देखिपार नहीं आगे फूल आखिरे अशु आसी जा किसी देखिपार ना से कौन पूजा कर भूली जाऊँगी भाई मतलब पागल हो जाए महाप्रभु कहते किवा मंत्र जिला गोसाई किवा तार बड़ जपिले जपिले मन कर पागल भगवान के नाम पर जाके उच्चारण कर सकते हरे कृष्णा 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 हरे हरे राम राम हरे हरे उच्चारण कर सकते से पागल हो जाओ भागवत में गोटे श्लोक रही रही जाऊ महाप्रभु वृंदावन जाऊ समय काशी से प्रयाग सरस्ता सरस्ता प्रकाशानंद सरस्वती सहित आलोचना कथा कह तेणु भागवत श्लोक की रही एकादश स्कंद द्वितीय अध्याय रही श्लोक एवं व्रत स्वप्रिय नाम कृत्या जातां राग दुःखचित्त उत्तेज असत प्रति रोगी रोगी गायत उन्माद दुःखचित्त रोगवाय जने जोड़े एक भक्ति मार्ग में अग्रसर होती ये जाकर व्रत कौन कौन व्रत ना स्वप्रिय नाम कृत्या ताकर प्रियंकर नाम को कीर्तन करिए अनुराग ताकर जात अनुराग ଦ୍ରୁତଚିତ୍ତ ଉଠେଇ ଏଠି ଯେଉଁ କହୁଛି ହୃଦୟ ସଚେତନ ହେଇଯାଇଥିଲା ସେମିନାର ଅବସ୍ଥା ଆସିବ ଦ୍ରୁତଚିତ୍ତ ହବ ତେଣୁ ଉଚ୍ଚ ସ୍ତରରେ ସେମାନେ ଗାନ କରିବେ କେତେ ନୃତ୍ୟ କରିବେ କେତେ ଗାନ କରିବେ କେତେ କ୍ରନ୍ଦନ କରିବେ ଲୋକ ବାହ୍ୟ ସେତେବେଳେ ସେ କହିବେନି କିଏ କ'ଣ ଭାବିବେ ଆଉ ନୃତ୍ୟ କରିବା କ'ଣ ଭାବିବେ ସେମିତି ଚିନ୍ତା କରିପାରିବେ ପାଗଳ ଭଳି ଅବସ୍ଥା ସେମାନେ ପ୍ରାପ୍ତ ହେବେ ତେଣୁ ଜଡ଼ବର୍ଷ ଜଣେ ହେଇନଥିଲେ ଭରତ ମହାରାଜ ସେ ଚିନ୍ତା କରୁଛନ୍ତି ପ୍ରକୃତରେ ମୋର କିଛି ମସ୍ତକ ବିକୃତ ହେଇଯାଇଛି ତେଣୁ ଭଗବାନ ପ୍ରାର୍ଥନା କରୁଥିଲେ ଆଉ ଗୋଟିଏ ଗାୟତ୍ରୀ ଏବଂ କରୁଥିଲେ ଗାୟତ୍ରୀର ସହୋଦର ମନ୍ତ୍ର ପାଠ କରୁଥିଲେ ଗାୟତ୍ରୀର ସହୋଦର ବୋଲି କୁହାଯାଉଛି ସେ ଯେଉଁ ମନ୍ତ୍ର କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ମୋର ଯେଉଁ ମନ ପାଗଳ ହେଇଯାଉଛି ହଁ ମନଟା କେମିତି ସ୍ଥିର ରହିବ କେମିତି ମୁଁ ଠିକ୍ ଭାବେ ପୂଜା କରିପାରିବି ଯଦିଓ ସେ ବହୁତ ଉନ୍ନତ ସ୍ତରରେ ଆନନ୍ଦ ଆଶ୍ଚର୍ଯ୍ୟ ରହିଥିଲେ କିନ୍ତୁ ସେ ଭାବୁଥିଲେ ଯେ ମୁଁ ପ୍ରକୃତରେ ପୂଜା କରିପାରୁନାହିଁ ତେଣୁକରି ଏହି ଶ୍ଲୋକଟି କହୁଥିଲେ ଏହି ପ୍ରସିଦ୍ଧ ଶ୍ଲୋକ ରହିଛନ୍ତି ଏ ଗାୟତ୍ରୀର ସହୋଦର ବୋଲି କୁହାଯାଉଛି ଏହି ଶ୍ଲୋକ ପାଠ କରୁଥିଲେ ସୂର୍ଯ୍ୟ ଉଦୟ ବେଳେ ଆମେ ଯେମିତି ତ୍ରିସନ୍ଧ୍ୟା ଗାୟତ୍ରୀ ପାଠ କରୁଥିଲେ ଗାୟତ୍ରୀ ଜପ କରୁଥିଲେ ସେ ଏହିଭଳି ଭାବରେ ଗାୟତ୍ରୀ କରୁଥିଲେ ଆମେ ବର୍ଣ୍ଣନା କରାଯାଇଛି ଯେ ଗୋପୀମାନେ ସବୁବେଳେ ଭଗବାନଙ୍କୁ ସେ ଚିନ୍ତା କରୁଥିଲେ ତେଣୁ ଯେତେବେଳେ ଭଗବାନଙ୍କୁ ସେ ଚିନ୍ତା କରୁଥିଲେ ତେଣୁ ସେ କାର୍ଯ୍ୟ ଠିକ୍ ଭାବରେ କରିପାରୁନଥିଲେ ରୋଷେଇ କଲାବେଳେ କ୍ଷୀର କ୍ଷୀରରେ ଚିନି ପକାଇବା ପରିବର୍ତ୍ତେ ଲୁଣ ପକାଇ ଦେଉଥିଲେ ପିଲାମାନଙ୍କୁ କ୍ଷୀର ଦେବା ପାଇଁ ଏହିଭଳି ଭାବରେ କାର୍ଯ୍ୟ କରୁଥିଲେ ସେମାନେ ତାଙ୍କର ବର୍ଷା ପାଗଳ ହେଇଯାଉଥିଲା ତେଣୁ ତାଙ୍କ ଶାଶୁ ଶ୍ୱଶୁରମାନେ ତାଙ୍କ ସ୍ୱାମୀ ଏମାନେ ସବୁ ତାକୁ ଗାଳି ଦେଉଥିଲେ ତେଣୁ ସେ ପ୍ରାର୍ଥନା କରୁଥିଲେ ଏଇ ଆମର ଦୁର୍ବାସା ଦୁର୍ବାସାମାନଙ୍କୁ ପ୍ରାର୍ଥନା କରୁଥିଲେ ଯେ ଦୁର୍ବାସା ମୁନିବର ଆପଣ ତ ଯୋଗ ପ୍ରାପ୍ତ ହେଇଛନ୍ତି ଅଷ୍ଟାଙ୍ଗ ଯୋଗ ସିଦ୍ଧି ଆମକୁ ଏଭଳି ଗୋଟେ ଯୋଗ କରନ୍ତୁ ଯୋଗ କରାନ୍ତୁ କିନ୍ତୁ ରାମଦେବ ବାବୁ ଯୋଗ କରୁଛନ୍ତି ସେଇଭଳିଆ ଭାବରେ ଆମକୁ ଏଭଳି ଯୋଗ କରନ୍ତୁ ଯେମିତି ଆମେ କୃଷ୍ଣକୁ ଭୁଲିଯିବୁ କୃଷ୍ଣକୁ ମନେ ପକେଇବୁ ନାହିଁ କୃଷ୍ଣକୁ ମନେ ପକେଇଲେ ଆମେ ରୋଷେଇ କରିପାରୁନୁ ଠିକ୍ ଭାବରେ ରନ୍ଧନ କରିପାରୁନୁ ତେଣୁ ଦୁର୍ବାସାମାନଙ୍କର ଠିକ୍ ଅଛି ଯୋଗ କରାଇବା କହିବେ ତେଣୁ ଯୋଗ କରିବା ପାଇଁ ତମେ ପ୍ରଥମେ କୃଷ୍ଣଙ୍କୁ ଚିନ୍ତା କର ଚିନ୍ତା କରିବ ତା'ପରେ ବିୟୋଗ ହେବ କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ କୃଷ୍ଣଙ୍କ ଠାରୁ ମନ ଦୂରେଇ ଯାଉ ପାରୁନଥିଲା ସବୁବେଳେ ମନ କୃଷ୍ଣ ପାଖରେ ଚିନ୍ତା ହେଉଥିଲା ସବୈ ମନ କୃଷ୍ଣ ପଦାର ବିନ୍ଦୟୁ ଗୋପୀମାନଙ୍କର ମନ ସବୁବେଳେ ଭଗବାନଙ୍କ ପାଦ ଉପରେ ଲାଗିକି ରହିଥିଲା ଯେତେ ଚେଷ୍ଟା କଲେ ମଧ୍ୟ ହଟେଇ ପାରୁନଥିଲେ ତେଣୁ ଆଜି ଭରତ ମହାରାଜ ମଧ୍ୟ ଚେଷ୍ଟା କରୁଛନ୍ତି କେମିତି ଭଗବାନଙ୍କ ମନ ହଟେଇବା ପାଇଁ ତେଣୁ ଗାୟତ୍ରୀର ସହୋଦର ମନ୍ତ୍ର ପାଠ କରୁଛନ୍ତି କ'ଣ ସେ ସହୋଦର ମନ୍ତ୍ର ନା କରୋଡ଼ ସବିଦୁ ଜାତ ବେଦା ଦେବସ୍ ବର୍ଗୋ ମନସ୍ୟେକ ଜଗାନ ସୂର୍ଯ୍ୟ ପ୍ରସାଦ ପୁନରାବିଷ୍ଟେ ହଂସ ରୁଦ୍ରାଣ ବିଶୁଦ୍ରିଙ୍ଗା ତେଣୁ ଭଗବାନ ସେ ସୂର୍ଯ୍ୟଦେବଙ୍କୁ ସୂର୍ଯ୍ୟଦେବ ନାରାୟଣ ରହିଛନ୍ତି ସୂର୍ଯ୍ୟମଣ୍ଡଳରେ ନାରାୟଣ ରହିଛନ୍ତି ଭଗବାନ ରହିଛନ୍ତି ପ୍ରଭାସୀ ସୂର୍ଯ୍ୟ ହେଉ ସୂର୍ଯ୍ୟର ଆଲୋକ ହେଉଛନ୍ତି ଭଗବାନ ଭଗବାନ ଠାରୁ ସେ ଆଲୋକ ଆସିଛି ତେଣୁ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରୁଥିଲେ ଭଗବାନ ନାରାୟଣଙ୍କୁ ଲକ୍ଷେ ଟିକେ ପ୍ରାର୍ଥନା କରୁ କରୋଡ଼ ରଜଗୁଣ ଉର୍ଦ୍ଧ୍ୱରେ କରୋଡ଼ ବହୁତ ପ୍ରକାର କହୁଛି ରଜ ତମ ଗୁଣ ରହିଛି କିନ୍ତୁ ଶୁଦ୍ଧ ସନ୍ତୋଷକୁ ଯିବା ପାଇଁ ଚାହୁଁଥିଲେ କରୋଡ଼ ଯେଉଁଠି ରଜଗୁଣ ନାହିଁ ସେ ତମ ଗୁଣ କେଉଁଠି ଆସିବ रजगुण गुणधर्म में शुद्ध संतोषकरण परिणत सवितु जात वेदा सवितु सविता भगवान का प्रतिनिधि सविता से समस्त वेद जात प्रदोषण समस्त धन जात प्रदोषण भगवान समस्त धन अस्ति ये उन्नत लोक जाऊँगी सर्वलोक इत्यादि महाप्रभ जनलोक कर्मलोक इत्यादि ये धन से जीवन प्राप्त होती ना भगवान कृपा से प्राप्त होती देवस्य भर्गो मनसे ददान केमिति ये सब उन्नत लोक सृष्टि है जी ना भगवान का तेज सृष्टि है देवस्य भर्गो मनसे ददान केवल मन रे चिंता कर देले भगवान से सृष्टि कर सकती तेरु सीए से भगवान जे मन रे सब सृष्टि करी करी हम सिद्धि में राधा कृष्ण महाराज कहती हमारा जो सारा है जी भुवन सब सारा है जी जेते चेर चालीस सब नहीं से सब नहीं किंतु एभरी जाने कह इच्छा मात्र संकट मात्र भुवन सब नगर सृष्टि है जीव तहत कहवा भगवान मनसी ददान मन में चिंता करके बहुत कई सृष्टि कर भगवान बहुत कई सृष्टि करने कि परिश्रम करा पड़ना चिंता करता है मतलब बहुत कई सृष्टि होती विश्वास बहुत कई सब सृष्टि होती मन से ददान एवं सोर एक साध पुणी तक निज शक्ति माध्यम अध पुणी पुनराविश्व कष्टे ये बहुत कई पुण्य आसती भगवान अंतर्जाम करे ये मूर्ति रहे तो रही सन जब ये भी रही हंस रुद्राणा निश्रीरिन निश्चित रिंग राम में हंस रुद्राणा अभी प्रभु के हंस अभी भगवान का हंस हंस कौन रहे बहुत पवित्र स्थान है रहे इन गृध्र का जो सगुना से बहुत उच्च स्थान है थे मध्य तार रक्त एक कोटी बड़ा पड़ती से लक्ष्य रही था तेणु हंस वृद्ध भितर के तफात रही तेणु आम प्रकृति हंस भगवान हंस मणि मास जीवलोक जीवभूत सनातन भगवान हंस तेणु आम भगवान सेवे आनंद प्राप्त हवा तथा कितु आम यदर सेवे आनंद प्राप्त होते आम शरीर चेतन रही शरीर आनंद मग्न होते तेणु आम रुद्र हो जाइए सामना तत्व आईए भगवान कृपा करमको ये शक्ति दिखाँ भर्व तेज द्वारा आम ये जो रही जो अविद्या दूर कर दिखु आम निश्चित ऋणाम निश्चित कर निश्चित कर बुद्धि आम जो बुद्धि अच्छी ये बुद्धि को गति प्रदान करणाम से भगवान प्रार्थना कर बुद्धि को शुद्ध करूँ जहाँफल मु भगवान निकट में मो सेवार रत रही सब सेवार रत रही जो से उन्नत स्तर थे कि तथापि यही गायत्री मंत्र पाठ करते जो मंत्र द्वारा पाठ करने द्वारा से कहते मो ठीक है मो मुंड ठीक है बुद्धि ठीक है मोर निश्चित निश्चित मो बुद्धि बुद्धि को सी ठीक भाव परिचालित करूँ जिते आम गायत्री मत पाठ करते ओम भो दुव स्वीदुर्ण्यम भगव देव धीमहि जीव यो न प्रचोदया भो दुव स्वी रही विभिन्न उन्नत लोक सब रही भर्ग ये भगवान भगवान तेज सुधार रही धीमहि आम से भगवान को ध्यान करते जीव यो न आम बुद्धि को सी एवं प्रचार कर भगवान सेवार नियोजित करते दया भगवान सेवार बुद्धि को नियोजित करते गायत्री त्रिसंध्या तीन बेला गायत्री पाठ करते उन्नस्तर पूजा भक्ति उन्नस्तर पूजा भी गायत्री मंत्र पाठ कराए तेणु ये गायत्री सहज ये जो गाय श्लोकटी ये श्लोकटी को सी पाठ करते तेणु यही भाव में इत उच्च स्तर में थे आप अनुमान करते महाराज इत उच्च स्तर में थे कि स्तर आपर अध्याय वर्णना करतर पतन ये भगवान की इच्छा नहीं जो भाव में अर्जुन अर्जुन दुईपक्ष युद्ध आरंभ हो दुईपक्ष संपन्न हो जाएगी ଅର୍ଜୁନ ମଧ୍ୟ ଯୁଦ୍ଧ ଉଦ୍ୟମ ଆରମ୍ଭ ହେଇଯାଇଛି, ଧନୁରୁଦ୍ୟମ ପାଣ୍ଡବ ବୋଲି କୁହାଯାଇଛି, ଯୁଦ୍ଧ କରିବା ପାଇଁ ସେ ପ୍ରସ୍ତୁତ ହେଇଯାଇଛନ୍ତି। କିନ୍ତୁ ଯୁଦ୍ଧ କରିବା ପୂର୍ବରୁ ସେ ଭଗବାନ କହିଲେ ସେନା ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟରେ ଆମର ରଥ ସ୍ଥାପନ କରିବା ଅଚ୍ୟୁତ ଭଗବାନ ନିର୍ଦ୍ଦେଶ ଦେଉଛନ୍ତି। ଉଦ୍ଦେଶ୍ୟ ଥିଲା ଆମେ ଦେଖିଦେଇକି ଏମାନେ ସବୁ ରହିଛନ୍ତି, ତାଙ୍କୁ ସବୁ ଯୁଦ୍ଧ କରିବି, କେଉଁ ଆଣ କାହାକୁ ଛାଡ଼ିବି, ତାକୁ ହତ୍ୟା କରିବି, ଏଇକି ତ ଚିନ୍ତା କରୁଥିଲେ ଅର୍ଜୁନ। କିନ୍ତୁ ଭଗବାନଙ୍କ ଚିନ୍ତା ଅଲଗା ରହିଛି, ଭଗବାନ ଚାହୁଁଥିଲେ ଅର୍ଜୁନଙ୍କୁ ମୋହ କରାଇଦେବା, ଯାହାଫଳରେ କି ମୁଁ ଏଇଠି ବର୍ତ୍ତମାନ ସୁଯୋଗ ଆସିଛି ଭଗବତ ଗୀତା କହିବି, ଏଭଳି ବିଷମ ପରିସ୍ଥିତିରେ ଗୀତା କହିବି, ଭଗବାନ ସବୁ କିଛି କରିପାରିବେ, ଶାନ୍ତ ପରିବେଶରେ ସେ କଥା କହିନାହାନ୍ତି ଭଗବତ ଗୀତା, ଭାଗବତ କହିଛନ୍ତି ଶାନ୍ତ ପରିବେଶରେ ଉଦ୍ଧବ କହିଛନ୍ତି, କିନ୍ତୁ ଭଗବତ ଗୀତା ଯେଉଁ କହିଛନ୍ତି ବିଷମ ପରିସ୍ଥିତିରେ କହିଛନ୍ତି, ଏବଂ ଅର୍ଜୁନ ମଧ୍ୟ ବିଷମ ପରିସ୍ଥିତିରେ ଶୁଣିଛନ୍ତି, କିନ୍ତୁ ଶୁଣିକିରି ମଧ୍ୟ ତାଙ୍କର ଜ୍ଞାନ ପ୍ରାପ୍ତ ହେଇଛନ୍ତି, ମୋହ ଦୂର ହେଇଯାଇଛି। ସେମାନେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇକି ରହିଥିଲେ, ଗୋଟେ ମିନିଟ୍ ପୂର୍ବରୁ ସେ ଯୁଦ୍ଧ କରିବା ପାଇଁ ରେଡ଼ି ହେଇକି ରହିଥିଲେ, କିନ୍ତୁ ଯେତେବେଳେ ଭଗବାନ ନେଇକିରି ଦୁଇ ସେନା ମଝିରେ ରଖିଦେଇଛନ୍ତି, କହୁଛନ୍ତି ଦେଖ ସମବେଦାନ ଗୁରୁ ନେତି, ଅର୍ଜୁନ ଦେଖ ଏଇସବୁ ଗୁରୁମାନେ ସବୁ ଉପସ୍ଥିତ ରହିଛନ୍ତି, ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଆଙ୍ଗୁଠି ଦେଖି ଯେତେବେଳେ କହିଦେଉଛନ୍ତି, ସେହି ସମୟରେ ଅର୍ଜୁନଙ୍କର ବୁଦ୍ଧିକୁ ରେ ମୋହ ଆବୃତ୍ତି କରିଦେଇଛନ୍ତି, ମହାବୃତ କରିଦେଇଛନ୍ତି, ତେଣୁ ତାଙ୍କର ମୋହ ଆସିଯାଇଛି, ଚିନ୍ତା କରିବି ଯୁଦ୍ଧ କରିବି ସମସ୍ତଙ୍କୁ ମାରି ପକେଇଦେବି, କିନ୍ତୁ ତାଙ୍କର ଚିନ୍ତା ବଦଳିଗଲା, ମୋହ ଆସିଗଲା, କଥମ ବିସ୍ମ ମହମ ସଂଖ୍ୟେ ଜଣନ୍ତ ମଧୁସୂଦନ ଈଶ୍ୱରୀ ପ୍ରତିଦ୍ୟାହା ମଧୁସୂଦନ, ଏ ମଧୁସୂଦନ ଅଭିସୂଦନ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି। ହେ କୃଷ୍ଣ ତମେ କ'ଣ ତମ ଗୁରୁ ବା ତମ ପିତାଙ୍କୁ ହତ୍ୟା କରିପାରିବ, ମୋତେ କହୁଛ ହତ୍ୟା କରିବାରେ, ତେଣୁ ତାଙ୍କର ମୋହ ଯାହା ହେଇଗଲା, ଭଗବାନ ଚାହୁଁଛନ୍ତି ଅର୍ଜୁନ ମୋହଗ୍ରସ୍ତ ହୁଅନ୍ତୁ, ଯାହାଫଳରେ କି ସମଗ୍ର ମାନବ ସମାଜ ଏହି ସର୍ବ ଉପନିଷଦ ଗାଭ ଦୁର୍ଭା ଗୋପାଳ ନନ୍ଦନ ସବୁ ଉପନିଷଦ ସାର ଜଣେ ମାନବ ସମାଜ ପ୍ରାପ୍ତ ହେବେ, ଗୀତା ରୂପ ଦୁଃଖ ପ୍ରାପ୍ତ ହେବେ, ସେଭଳି ଭାବରେ ଭଗବାନଙ୍କ ଇଚ୍ଛାରେ ଇଚ୍ଛାନୁସାରେ ଏଇ ଭରତ ମହାରାଜ ଆଜି ଏ ସ୍ତରରେ ଯାଇଛନ୍ତି, ତାଙ୍କ ପତନ ହେବା କଥା ନୁହଁ, କିନ୍ତୁ ତାଙ୍କ ପତନ ହେଇଗଲା, ତେଣୁ ଭଗବାନ ଚାହୁଁଛନ୍ତି ଯେ ଏଇ ସ୍ତରରେ ଭରତ ମହାରାଜ ଏ ଆମକୁ ଆମର ପାଇଁ ଏ ସବୁ ରହିଛି ଦୃଷ୍ଟାନ୍ତ ରହିଛି, ଆମେ କେତେ ସତର୍କ ହେବା ଏଇଥିରୁ ଆମେ ଅନୁମାନ କରିବା, ଭରତ ମହାରାଜଙ୍କୁ ଏଇ ସ୍ତରରୁ ତାଙ୍କ ପତନ ହେଇଛି ତାଙ୍କର, ତେଣୁ ଆମେ କେଉଁ ସ୍ତରରେ ଅଛେ ଚିନ୍ତା କରିବା, ଭଗବାନଙ୍କ ଇଚ୍ଛାରେ ଏଭଳି ବ୍ୟବସ୍ଥା ହେଇଛି ସେ ବର୍ଣ୍ଣନା କରାଯିବ, ଏତେ ଉନ୍ନତ ସ୍ତରରେ ଥାଇକି ମଧ୍ୟ ତାଙ୍କ ପତନ ହେଇଗଲା, ଯାହାଫଳରେ କି ଭଗବାନ ଚାହାନ୍ତି ସେଇ ମାଧ୍ୟମରେ ଭରତନ ମାଧ୍ୟମରେ ଏସବୁ ଅମୃତକୁ ପ୍ରଦାନ କରିବେ, ଜନସମାଜକୁ ଏ ଅମୃତ ପ୍ରଦାନ କରାଯିବ, ସେଥିପାଇଁ ଶ୍ରୀଗୋସ୍ୱାମୀ ତାକୁ ଅମୃତ ଆଖ୍ୟା ବୋଲି କୁହାଯାଇଛି, ଭଗବତ ଗୀତାରେ ଯେଉଁ ବର୍ଣ୍ଣନା କରାଯାଇଛି ମା ଭାଗବତ ଲକ୍ଷଣ ଗୀତ ପ୍ରଜ୍ଞା ସଭା ଭାଷା ସମାଧିତ ଶିଖେଇସବ ଏସବୁ ପ୍ରଚାରିଛନ୍ତି ଅର୍ଜୁନ, ଶ୍ରେଷ୍ଠ ଭକ୍ତଙ୍କର ଲକ୍ଷଣ କ'ଣ, ଆମେ ଜଡ଼ଭଗତ ଯେତେବେଳେ ହେଇଥିଲେ ସେ ସମୟରେ ତାଙ୍କୁ ଦେଖିବା ତାଙ୍କ ଲକ୍ଷଣ ସବୁ, ସେଇ ଲକ୍ଷଣ ସବୁ ପ୍ରକାଶ ପାଇଛି, ମହାଭାଗବତଙ୍କୁ ଲକ୍ଷଣ ସବୁ ପ୍ରକାଶ ପାଇଛି, ତେଣୁ ଆମେ ସତଦିନ ଧରି ଶ୍ରବଣ କରିବା, ଆଜି ଗୋଟେ ଦିନ ଗଲା ଆଉ ସତଦିନ ରହିଲା, ତେଣୁ ଆଜି ଆମେ ସେଇ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ତଥା ପାର୍ଶ୍ୱ ଦେବତା ଦେବଦେବୀମାନଙ୍କ ପାଖରେ ପାଦ ପଦ୍ମରେ ପ୍ରାର୍ଥନା କରିବା, ଯେଭଳି ଭାବରେ ଏଇ ଆଉ ଛଅ ଦିନ ଏ ନିର୍ବିଘ୍ନରେ ଏ ଭାଗବତ କଥା ସମ୍ପନ୍ନ ହେଉ, ସେଥିପାଇଁ ଆମ କଥା ବିଶ୍ରାମ ଦେବା, ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୋଦେବ କି ଅନନ୍ତ କୋଟି ବୈଷ୍ଣବ କି ହରେ କୃଷ୍ଣ।